ভগবতে বাসুদেবায়। শ্রীমদ ভাগবতম দশম স্কন্দ নবম অধ্যায়ে ব্রাহ্মণ শ্রবণ করুথিলে খোলাটি গরম হচ্ছে, সেটা খুলনা কিভাবে যশোদা মাতা কৃষ্ণঙ্কু উপেক্ষা করছেন বা কৃষ্ণঙ্কু কোলরু ওলাই দিয়েছেন তলকু, যে সুগন্ধ তৃণচারিণী গাভী মানঙ্কর যে পয় সুগন্ধ দুগ্ধ সামঠিকর তাকে আবর্তন করছেন বা আউটছেন অত্যধিক তাপরে সে দুগ্ধ গুড়ি বাকি চুলা ভিতর প্রবেশ করা যাচ্ছে বা জলি যাওয়া যাচ্ছে। যদিও নিজের আনন্দ নিজের প্রেমানন্দরে মগ্ন লে উভয় কৃষ্ণ এবং যশোদা, ভক্তর যে প্রেমর বৈচিত্রতা সে কৃষ্ণ সুখ পাই নিজের প্রেমানন্দ কু মধ্য ত্যাগ করে। এই সংসারে আনন্দ ত্যাগ করা চাহে না, সমস্ত দুঃখ ত্যাগ করি আনন্দ পাওয়া চাহে, আনন্দর অন্বেষণ পথরে সমস্তে, কিন্তু ভক্ত এই জড়ানন্দ কোণ প্রেমানন্দ কু মধ্য ত্যাগ করে দেব ভগবান সেবা গুরুঙ্কর সেবা পাই। বিশ্বনাথ চক্রবর্তী ঠাকুর তুরঞ্জন প্রসঙ্গে এই জিনিস রচনা করছেন, যেভাবে সতী জন সতী নারী তার স্বামীর সেবা পাই অতি আদরর পুকু মধ্যে উপেক্ষা করে দিয়ে, গৃহকু মধ্যে উপেক্ষা করে, গৃহর বস্তুকে উপেক্ষা করে, নিজ দেহকে উপেক্ষা করে, সে সতী নারী, তার স্বামী হচ্ছে প্রেমাস্পদ, সেপা সে সবকিছু উপেক্ষা করে, নিজের সুখকে উপেক্ষা করে স্বামীর সেবা পাই। সেইভাবে ভগবান যে শুদ্ধ ভক্ত বা যে ঐকান্তিক ভক্ত বিশ্বনাথ ঠাকুর সেটি ভগবান কথা লিখি না, সেটি গুরুঙ্ কথা লিখেছেন, গুরুদেবঙ্ সেবা নিমিত একান্ত বাস, যাকে নির্জন ভজন কি নির্জন রয়ে সেবা ভজন করছে, কি ভজন উত্থিত প্রেম আপি, কি ভজনর দেহ সম্পত্তি তো ছোট কথা, যদি কি একান্ত রয়েকি ভজন করি প্রেম পাইছে তাকে সেটা ত্যাগ করি ভজন গুরু সেবা করিয়া পড়ে। আর ভগবত সেবা কথা কন কে ভক্ত এই ভগবান এই ভক্তর বস হইয়াতে, এই ভক্ত হচ্ছে শ্রেষ্ঠ ভক্ত, কাউ কোন সৃষ্টি শ্রেষ্ঠ কুয়া যায়নি, ভক্তকে শ্রেষ্ঠ এই কুয়াছে সে সব কিছু ত্যাগ করা প্রস্তুত রয়েছে তার প্রভু পাই প্রেমানন্দ মধ্যে, যে ভজনের আনন্দ মেলে যেমন সবুলে বসিকি ভগবান নাম কলে, যে উন্নত স্থিতি অনেক রসাস্বাদন করছেন তা কম করা পড়ে, যেমন মাধবেন্দ্র পুরী যে গোপাল যাহা আসলে কম ক্ষীর ধরিক, যে বৃন্দাবনের সাক্ষাৎ গোপাঙ্কর দর্শন পাই, যে কেবে জীবনের কেবে অযাচক বৃত্তি কেবে মাগি কেবে মাগি না, কেবে জনসংঘ করতে না, কাহ সাংরে বার্তালাপ করতে না, সবু একান্ত রুহতি, কিন্তু সব ছাড়া পাইলা, সব ছাড়া পাইলা, কৃষ্ণ সুখ পাই সব ত্যাগ করা পড়ব, কৃষ্ণ সুখী করা তাঙ্কর প্রতি বিধান পাই সব ত্যাগ করা পড়ে, ভজন বি ত্যাগ করা পড়ে, সেটা হচ্ছে ভজন, সমস্ত ভজনর লক্ষ্য কন কৃষ্ণকে সুখী করা। আমি মানে যেতে ভজন সাধন আমি করুছে তার লক্ষ্য হচ্ছে কৃষ্ণ প্রীতি, যেহেতু আমার হৃদয়ের এটা না আমি ভজন সাধন করি সেটা বড়ুছে, মাড়ি করা পড়ছে, তিল করা পড়ছে, মঙ্গল আসা পড়ছে, গোপী মানুষ এসব কিছু আবশ্যক নাই, গোপী মানে কেবে মাড়ি ধরি না, হাতের কেবে দেখি যে কোণী গোপীঙ্কর ফটো দেখি পার, তুমি সে হাতের মাড়ি ধরি জপ করছেন, সাধকর অবস্থা সিদ্ধর অবস্থা সমান নুহে, ଆମର ଚେତନାଟାକୁ ଆମେ ଆଣୁଛେ କୃଷ୍ଣଙ୍କ ଆଡ଼କୁ, କାରଣ ଆମ ଚେତନାଟା ମାୟାରେ ରହିଛି, ତାଙ୍କର କୃଷ୍ଣ ଚେତନା ଛଡ଼ା ଆଉ କିଛି ଚେତନା ନାହିଁ, ତାଙ୍କ ପାଇଁ ଏସବୁ କିଛି ଆବଶ୍ୟକ ନାହିଁ, ତାଙ୍କର ଅନ୍ତର ବାହାରେ ସବୁବେଳେ କୃଷ୍ଣ ଅଛନ୍ତି। ଶ୍ରୀକୃଷ୍ଣଙ୍କ ନାମ କ'ଣ କରିବେ, ଆମେ କୃଷ୍ଣଙ୍କ ନାମ କରୁଛେ କୃଷ୍ଣଙ୍କୁ ସ୍ମରଣ କରିବା ପାଇଁ, ସେମାନେ କୃଷ୍ଣଙ୍କୁ ଭୁଲିବା ପାଇଁ ଚାହାନ୍ତି, ସେ ଏତେ ଡିଷ୍ଟର୍ବ ହେଇଯାନ୍ତି, ସମାଜରେ ଏତେ ଉପେକ୍ଷିତ ହୁଅନ୍ତି, ସମାଜରେ ଲୋକ ପାଗଳି ବୋଲି କୁହନ୍ତି, ଶାଶୁମାନେ ବୋହୂମାନେ ଘରେ ବ୍ରଜରେ ବ୍ରଜବାସୀମାନେ ଝିଅମାନଙ୍କର ଏଇ ଗୋପୀମାନଙ୍କର ଯେଉଁ ଅବସ୍ଥାକୁ ଦେଖି ସେମାନେ ବହୁତ ଦୁଃଖିତ ହେଉଥିଲେ, ଏତେ ସୁନ୍ଦର ଯୁବତୀ ଝିଅ ଗୁଡ଼ିକ ତାଙ୍କ ଜୀବନ ସବୁ ବେକାର ହେଇଯାଉଛି। କ'ଣ ବେକାର ହେଇଯାଉଛି, ଆରେ ବିବାହ ହେଇଥିଲେ କେତେ ଆନନ୍ଦ ରହିଥାନ୍ତେ, ମାନେ ଏମାନେ ପଡ଼େ ପାଗଳି ଭଳି ସବୁବେଳେ ଗୋଟେ ଚିନ୍ତାରେ ମଗ୍ନ ହେଇକି ରହୁଛନ୍ତି। କୃଷ୍ଣଙ୍କୁ ଯେଉଁ ଭଲ ପାଇଛନ୍ତି, ସେ ଭଲ ପାଇବାର ଯେଉଁ ଆବେଶ ଅବସ୍ଥା ରହୁଛି ସେଇଟା କାହାକୁ କହିହବନି। ଆଉ କୃଷ୍ଣଙ୍କୁ ସାକ୍ଷାତ ନ କଲେ ବିରହରେ ତାଙ୍କର ହୃଦୟ ତାପିତ ହେଉଛି। ସେମାନଙ୍କ ପାଇଁ ଏସବୁ କିଛି ନଥିଲା, ତାଙ୍କର କେଉଁ ମାଳି ତିଳକ ଏସବୁ କିଛି ଆବଶ୍ୟକ ନଥିଲା, ସେମାନେ କୃଷ୍ଣଙ୍କର, କୃଷ୍ଣ ହିଁ ତାଙ୍କର ପ୍ରାଣ। ଆମକୁ ସବୁ ଏତେ ନୀତି ନିୟମ ସବୁ ଦିଆଯାଇଛି କେବଳ ଏଇ କୃଷ୍ଣ ପ୍ରୀତିଟା ବଢ଼େଇବା ପାଇଁ, ଏ ଲକ୍ଷ୍ୟ ହେଉଛି ସେଇଟା ସମସ୍ତଙ୍କର, ଏ ଜିନିଷଟା ସମସ୍ତଙ୍କ ପାଇଁ ଏଇଟା ଲାଗିବନି। ଆମେ ଆମେ ଯଦି ରାତି ମାନେ ଜାଗରଣ ରହିକି କୃଷ୍ଣଙ୍କୁ ବି ଭଜନ କରିବା, ଆମ ମନ ଭିତରେ କୃଷ୍ଣ ରହିପାରିବେନି। ମନ ଭିତରେ ଯାହା ଅଛି, ଚେତନାରେ ଯାହା ଅଛି ସେଟା ରିଫ୍ଲେକ୍ଟ ହବ ନା, ତୁମେ ରାତିରେ ଭଜନ କର, ଦିନରେ ଭଜନ କର, ଯାହା କର, କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯେତେବେଳେ ଚାହିଁଲେ ସେତେବେଳେ ଭଜନ କରିବେ, ସବୁବେଳେ ତାଙ୍କ ହୃଦୟରେ କୃଷ୍ଣ ଅଛି, ତାଙ୍କର ଅଲଗା କିଛି ଚିନ୍ତା କାମନା ବାସନା କିଛି ନାହିଁ, ସୂକ୍ଷ୍ମ ବାସନା ସବୁ ରହୁଛି ନା, ଜୀବର ହୃଦୟ ଭିତରେ ସବୁ ବାସନା ରହିଛି। ବେଶ ଧରିଲେ କ'ଣ, ବୈଷ୍ଣବ ବେଶ ଆମେ ହେଇଛେ ନା, କେବଳ କାମନା ବାସନାକୁ ତଡ଼ିବା ପାଇଁ ହୃଦୟ ଭିତରୁ, ଏବେ କେତେ ପ୍ରକାର ଡ୍ରେସ୍ ଚେଞ୍ଜ କରାହଉଛି, ଦେଖୁ ନା ଜଣେ ବୈଷ୍ଣବ ଆସୁଛି, ସେ ତିଲକ କରୁଛି, ମାଳି ପିନ୍ଧୁଛି, ସବୁ ସବୁ ବୈଷ୍ଣବ ଭଗବାନଙ୍କୁ ଆଶ୍ରୟ ସେ କରୁଛି, କେମିତି ମାୟାଟାକୁ କାମନା ବାସନା ହୃଦୟ ଭିତରେ ଯେଉଁ ଭାବନା ଚେତନା ଚେତନା ସ୍ତର ନିଚ ଅବସ୍ଥାକୁ ଯାଇଛି, ତାର ଶୁଦ୍ଧିକରଣ ନିମିତ୍ତ ଯେଉଁ ନିତ୍ୟ ପାର୍ଶ୍ୱ ତାଙ୍କ ପାଇଁ ସବୁ ନିୟମ ଲାଗିପାରିବନି। ସେଥିପାଇଁ ସାଧକ ଆଉ ସିଦ୍ଧ ଅବସ୍ଥା ଭିତରେ ବହୁତ ପାର୍ଥକ୍ୟ, ସେ ସମାନ ଚେତନା ସ୍ତରକୁ, ଆମେ ତ ଚେତନା ସ୍ତର ଭିତରେ ପ୍ରବେଶ ହିଁ କରିପାରୁନା, ଆମେ ଜାଣିବା କ'ଣ ସାଧକ ଅବସ୍ଥା କ'ଣ ସିଦ୍ଧ ଅବସ୍ଥା କ'ଣ। ତେଣୁ ଯଶୋଦାମା ତାଙ୍କର ଏଇ ଯେଉଁ ତ୍ୟାଗ, ପ୍ରେମର ତ୍ୟାଗ ବହୁତ ମହାନ, ଏଇ ବହୁତ ମହାନ। କୃଷ୍ଣ କୃଷ୍ଣଙ୍କୁ କୋଳରୁ ଓହ୍ଲେଇ ଦେଇକି ଚାଲିଗଲେ, ଏବଂ ସାମାନ୍ୟ ଏଇଟା କୃଷ୍ଣଙ୍କୁ କ୍ରୋଧ ଲାଗିଲା, ସେଥିପାଇଁ ସଞ୍ଜାତ ଗୋପ ସ୍ଫୁରିତ ଅରୁଣା ଅଧରମ, ଅରୁଣ ଅଧର ତାଙ୍କର କମ୍ପମାନ ହେଉଛି, କ୍ରୋଧରେ ସେ ଶିଳପଟିକି ଶିଳପୁତ୍ରକୁ ଆଣିକି ସେ ତଦି ଭାଣ୍ଡଟାକୁ ଭାଙ୍ଗିଦେଲେ, ଗୋଟେ ଛିଦ୍ର କରିଦେଲେ, ତଳେ ଠୋକଣି ପିଟିଦେଲେ କ୍ରୋଧରେ। କାହିଁକି, କୃଷ୍ଣଙ୍କର ଭାବନା କ'ଣ ଥିଲା, ଆରେ ମୋର ମୁଁ ହେଉଛି ଏକମାତ୍ର, ଏ ଘରର ହେଉଛି ଏକମାତ୍ର ସନ୍ତାନ ପୁତ୍ର, ମୁଁ ଏଇଠି ଉତ୍ତରାଧିକାରୀ, ଆଉ ଯଶୋଦାଙ୍କର ଭାଗ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି କେବଳ ମୋ ପାଇଁ, କିନ୍ତୁ ମୋତେ ଆଜି ଯଶୋଦା ଉପେକ୍ଷା କରୁଛନ୍ତି ଲୀଳାର ପ୍ରସଙ୍ଗରେ ଭାବନାରେ, ମୋତେ ଯଶୋଦା ଆଜି ଭଲ ପାଉନାହାନ୍ତି, ଏ ଘରେ ମୋତେ କେହି ଭଲ ପାଉନାହାନ୍ତି, ସାମାନ୍ୟ ଟିକେ କ୍ଷୀରକୁ ରକ୍ଷା କରିବା ପାଇଁ ମୋତେ କୋଳରୁ ଓହ୍ଲେଇ ଦେଇ ଯଶୋଦା ଚାଲିଗଲେ ଅନାଦର କରିଦେଇ। ମା ମାନେ ଦେଖିନା କୋଡ଼ିଏ କୋଡ଼ିଏ ଜୋରରେ କାମରେ ଛୁଆଟାକୁ ତୁମ ବିଲକୁ ଛାଡ଼ ଦେଇକି ପଳେଇବେ, ରହ ତୁମ ଆସେ ରହ, ମୋତେ ବିରକ୍ତି କରନି, ମୋର ଏଇଟା ପୋଡ଼ିଗଲା, ସେଇଟା ଭାଙ୍ଗିଗଲା, ଗାଈ ପିଟିଗଲା, ସେଭଳି ଯଶୋଦା ଛାଡ଼ ଦେଇକି ପଳେଇଗଲେ। ସତ ଯେତେବେଳେ କୃଷ୍ଣଙ୍କୁ ଅପମାନ ହେଲା, କୃଷ୍ଣଙ୍କୁ ଲାଗୁଥିଲା ମୋତେ ଅପମାନ ହେଇଗଲା, ଏ ଲୀଳାଶକ୍ତିର ପ୍ରେରଣାରେ କୃଷ୍ଣ ସେମିତି ବୋଧ କରୁଥିଲେ, ଗୋଟେ ମୋତେ କ'ଣ ଆଦର କିଛି ନାହିଁ, ଘର କିଛି ଗୋଟେ ସାମାନ୍ୟ କ୍ଷୀରଟି, କୃଷ୍ଣଙ୍କ ଦୃଷ୍ଟିରେ ସେ କ୍ଷୀର ହେଉଛି ସାମାନ୍ୟ, ଯଶୋଦାଙ୍କ ଦୃଷ୍ଟିରେ ସେ କ୍ଷୀର ହେଉଛି ତାଙ୍କଠାରୁ ମହାନ, ତାଙ୍କର ସ୍ତନ୍ୟର କ୍ଷରିତ ଦୁଗ୍ଧଠାରୁ ସେ ହେଉଛି ମହାନ। ଯଶୋଦାଙ୍କ ଭାବନା ଅଲଗା, କୃଷ୍ଣ କହୁଛି ନାରୀ କ'ଣ ଗୋଟେ ସାମାନ୍ୟ କ୍ଷୀର ପାଇଁ ଏତେ ମା ମୋର କୃପଣ ହେଇଗଲା, ସାମାନ୍ୟ କ୍ଷୀରକୁ ବଞ୍ଚିବା ପାଇଁ ମୋତେ ଛାଡ଼ିଦେଲା, ବିଚାରଧାରାଟା ଅଲଗା ନା, ଚେତନାଟା ଗୋଟେ ଅଲଗା। ଚେତନା ସ୍ତରଟା କିଏ କେମିତି ଦର୍ଶନ କରୁଛି, କାହାର କେଉଁ ଭାବନାଟା ରହୁଛି, ସେଟା ଚେତନା ସ୍ତର। କୃଷ୍ଣ ଚେତନା ସ୍ତର କଥା ନା, ଏଇଟା ବାହ୍ୟରୁ କ'ଣ ଅଛି, ବାହ୍ୟରେ ତୁମେ କ'ଣ କରୁଛ କ'ଣ ନାହିଁ, ତୁମ ଚେତନା ସ୍ତରଟା କୋଉଠୁ ରହୁଛି, କୃଷ୍ଣ ସେଇଟା ଜାଣୁଛନ୍ତି ନା। ଚେତନାଟା ବହୁତ ଏଇଟା ଇଣ୍ଟରନାଲ ମୁଡ୍ ଯୋଉଟା ଆମର, ଆଉ ଆନ୍ତରିକ ଭାବଟା କ'ଣ ରହୁଛି। ଆଉ ସେଥିପାଇଁ ଯେତେବେଳେ ଆନ୍ତରିକ ଭାବଟା ବାହାର ଲୋକ ବି ଜାଣି ଧରିଦିଅନ୍ତି, ସେମାନେ ସେଥିପାଇଁ ଯେଉଁମାନେ ବେଶ ଧରନ୍ତି ତାଙ୍କ ଉପରେ ଲୋକଙ୍କର ବେଶୀ ନଜର। ଜଣେ ଧାର୍ମିକ ସେ ଧର୍ମ କରୁ, ସେ ତିଳକ ନ କରୁ, ମାଳି ନ ପିନ୍ଧୁ, ଲୋକ ଦେଖିବ ତାକୁ କିଛି କହିବେନି। କିଛି ତିଳକ ପିନ୍ଧିଲା ମାଳି, ତିଳକ କଲା ମାଳି ପିନ୍ଧିଲା, ତାର ପ୍ରତି ଜିନିଷକୁ ଲୋକ ଦେଖିବେ, ପ୍ରତି ଜିନିଷକୁ ଦେଖିବେ ତାକୁ ସେ ଚାହାନ୍ତି। ସେ କାହିଁକି ନା ଏତେ ପବିତ୍ର ଜିନିଷ ଧାରଣ କରିଛି, ଇଏ ସେଭଳି ଶୁଦ୍ଧ ହେଇଥିବ, ତାର ଟିକେ ଦୋଷ ଦେଖିଲେ କହିଦେବ, ଆରେ ମାଳି ତିଳକ ଧରି ତୁମେ ଏହା କରୁଛ, ତମ ଭକ୍ତ କି ଭଗବାନଙ୍କର ଏହା କରୁଛ, ସାଙ୍ଗେ ସାଙ୍ଗେ କହିବେ। ସମାଜ ବି ଏଇଟା ଚାହେଁ, ଭଗବାନ କ'ଣ ଚାହେଁ, ଯେଉଁଟା ସମାଜ ପସନ୍ଦ କରୁନି ଭଗବାନ ଆମକୁ ଭଲ ପାଇବେ। ସମାଜ ବି ଚାହେଁ ନା ଯେ ଆମେ ମାଳି ତିଳକ ଧାରଣ କରିକି ଆମେ ଗୋଟେ କିଛି ଅପକର୍ମ କରିବା, ଭୁଲ କର୍ମ କରିବା, ଏହାର ମୂଲ୍ୟ ବହୁତ। ଆମେ ଯାହାର ବେଶ ନଉଛେ ଭଗବାନ ସେ ବେଶ ନେଇଛନ୍ତି, କସ୍ତୁରୀ ତିଳକ ଅମ୍ଳଲା ଆଟ ପଟଳେ, ଭଗବାନ ସେ ତିଳକ ଧାରଣ କରନ୍ତି, ଆମେ ଅଚ୍ୟୁତ ଗୋତ୍ରୀୟ, ଆମେ ସେ ତିଳକ ଧାରଣ କରୁଛେ। ଏ ସମସ୍ତଙ୍କ ଯେଉଁମାନେ ଆସୁଛନ୍ତି ବୈଷ୍ଣବ ରାଜ୍ୟକୁ, ଭକ୍ତି ରାଜ୍ୟକୁ, ସେମାନେ ବହୁତ ସମଜଦାର ହେବା ଦରକାର, ତାଙ୍କର ଓଜନ କିଛି ରହିବା ଦରକାର। ଯେକୌଣସି ବ୍ୟକ୍ତିକୁ ଏଇ ହାଲକା ମୁଣ୍ଡ ଲୋକଙ୍କୁ ଆଣିଲେ ସେମାନେ ଆମର ତିଳକ ମାଳିର ମର୍ଯ୍ୟାଦା ବୁଝିବେନି। ଜଣେ ଆଜି ଯେତେବେଳେ ବୈଷ୍ଣବଙ୍କୁ ନିନ୍ଦା କରିଦେଉଛି, ସମ୍ପୂର୍ଣ୍ଣ ବୈଷ୍ଣବ ସମାଜକୁ ନିନ୍ଦା କରୁଛି। ଆମେ ଏତେ ଏଭଳି ବ୍ୟକ୍ତିମାନଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ। ଏଇଟା ଗୋଟେ ରାଜଧର୍ମ, ମହାପ୍ରଭୁ ଭଗବାନ ନିଜେ ସନ୍ନ୍ୟାସ ନେଇଛନ୍ତି 24 ବର୍ଷ ବୟସରେ ତ୍ୟାଗ କରି, କାହାକୁ, ବିଷ୍ଣୁ ନିଜର ସ୍ତ୍ରୀ ଲକ୍ଷ୍ମୀଙ୍କୁ ତ୍ୟାଗ କରିକି, ବିଷ୍ଣୁପ୍ରିୟାଙ୍କୁ ତ୍ୟାଗ କରିକି ସମାଜକୁ ଶିଖେଇଛନ୍ତି ତ୍ୟାଗ ଧର୍ମ କ'ଣ, ବୈଷ୍ଣବ ଧର୍ମ କ'ଣ। ଯେତେବେଳେ ସମଗ୍ର ସମାଜରେ ବ୍ରାହ୍ମଣମାନେ ବିରୋଧ କରୁଥିଲେ ବୈଷ୍ଣବ ଧର୍ମକୁ, ସେ ନିଜେ ବ୍ରାହ୍ମଣ କୁଳରେ ଜନ୍ମ ହୋଇକି ବୈଷ୍ଣବ ଧର୍ମକୁ ପ୍ରଚାର କରିଥିଲେ। କାହାକୁ ପାପି ତାପି, କାହାକୁ ପାପି ତାପି, ଯତ ଛିଲ ହରିନାମେ ଉଦ୍ଧାରିଲ ତାର ସାକ୍ଷୀ ଜଗାଇ ମାଧା। ସାକ୍ଷୀ ରଖିଲେ ସେ କାହାକୁ ନା, ସେଇ ବ୍ରାହ୍ମଣ ଘରକୁ ଲୋକକୁ। ମହାପ୍ରଭୁ ସାକ୍ଷୀ ରଖି ଦେଇଗଲେ, ଦେଖ ମୁଁ ବ୍ରାହ୍ମଣ ଘରେ ଜନ୍ମ ଜଗାଇ ମାଧା, ଯିଏ ସୁଦୃଢ଼ ହୋଇନଥିଲେ ମୁଁ ତାକୁ ହି ଉଦ୍ଧାର କରିଛି, ଏ ହରିନାମ ଉଦ୍ଧାର କରିଛି। ଏ ଧର୍ମର ବହୁତ ମୂଲ୍ୟ ରହିଛି। ବୈଷ୍ଣବ ବିଷ୍ଣୁ ଭକ୍ତ ଆମେ, ଆମର ବିଚାରଧାରା ବହୁତ ଉନ୍ନତ ହେବା ଦରକାର। ସେଥିପାଇଁ ଇଣ୍ଟରନାଲ ଯୋଉ ହୃଦୟର ଭାବ ଗୁଡ଼ିକ ଶୁଦ୍ଧ ରହିବା ଦରକାର। ଭଜନ ଏମିତି ମାଳି ଧରିକି କିଏ ହରେ କୃଷ୍ଣ କହିଦେଲା, ତାର ମୁଖରେ ହରିନାମ ଆସିବନି, କୃଷ୍ଣ ନାମାକ୍ଷର, ତୁମେ ନାମାକ୍ଷର କରୁଛ ନା, ଆଉ ତୁମେ ପଇସା ଦେଇଦେଲେ ଡାକିନ, ତୁମେ ପଇସା ଦେଇଦେବ, ଗୋଟେ ରାତିରେ 3,000-4,000 ଆସିଯିବେ ଲୋକ, ପୁରା ସୁନ୍ଦର କୀର୍ତ୍ତନ ଗାଇବେ ରାତି ମାନେ ବସିକି, ତାଙ୍କର ଉଦ୍ଦେଶ୍ୟଟା କ'ଣ, ତାଙ୍କର ଖାଲି ଘଣ୍ଟାଟା ଦେଖୁଥିବ କେମିତି ସକାଳୁ ସରୁ ସନ୍ଧ୍ୟା 6 ହେଲା, ବେଡ଼ିଙ୍ଗ ବାନ୍ଧିଲେ ବାସ୍ 3,000 ପକେଇଲେ ଚାଲିଲେ, ତାଙ୍କର ଉଦ୍ଦେଶ୍ୟ କ'ଣ, ସେ କ'ଣ ହରିନାମ, ନାମର ମହିମା ବୁଝିବାକୁ ପଡ଼ିବ। ଆମେ କ'ଣ କେବଳ ଯଦି ହୃଦୟର ଭାବ ଆମର ଶୁଦ୍ଧ ନାହିଁ, ଆମେ ଅଲଗା ଭାବରେ ଯଦି ହରିନାମ କରୁଛେ ବି, କେଉଁ ଦୀକ୍ଷା ନିଅ ତୁମେ ଦୀକ୍ଷା ନ ନିଅ, ସେତ ସହିତ କିଛି ମତଲବ ନାହିଁ। ତୁମ ହୃଦୟର ଭାବ ଯଦି ଶୁଦ୍ଧ ନାହିଁ, ତୁମ ମୁଖରୁ କେବଳ ନାମାକ୍ଷର ଗୁଡ଼ିକ ଆସୁଛି। ଗୁରୁଦେବ କୁହନ୍ତି ଆଲଫାବେଟ୍ସ, କ'ଣ କୁହାଯିବ, ଯେଉଁ ଡିକ୍ସନାରୀରେ ଯେମିତି ଲେଖା ହେଇଛି ବର୍ଣ୍ଣ ଗୁଡ଼ିକ, ଶବ୍ଦ ଗୁଡ଼ିକ, ହରେ କୃଷ୍ଣ ଡିକ୍ସନାରୀ ଆସୁ ନାହିଁ, ସେଗୁଡ଼ା ସବୁ ଆଲଫାବେଟ୍ସ ଗୁଡ଼ିକ। ତ ଭାବନାଟା ଅଲଗା ନା, ତୋର ଗୋଟେ ଚିନ୍ତାଧାରା ଅଲଗା ରହିଛି, କାମନା ବାସନା କୁଟ କାପଟ ଛନ୍ଦ ଈର୍ଷା ଦ୍ୱେଷ ରହିଛି, ତୁମେ ହରେ କୃଷ୍ଣ କହୁଛ, କ'ଣ ସେଇଟା କୃଷ୍ଣଙ୍କର ନାମ, କୃଷ୍ଣଙ୍କୁ ନାମ ନାମୀ ଅଭିର୍ଣ୍ଣ, ତାର କୃଷ୍ଣଙ୍କର ନାମଟା ତୁମ ମୁଖରେ ଆସିଯିବ, ତୁମ ହୃଦୟଟା ଯେତେବେଳେ ଏତେ ଏତେ ଆବିଳତା ରହିଛି, ଏତେ ଛିଦ୍ର ବା ଛିଦ୍ର ରହିଛି, ଏତେ କୁଟ କାପଟ ରହିଛି, ହୃଦୟଟା ଏତେ ଦୂଷିତ, ତୁମେ ଗୋଟେ ଯାହା କୁହନ୍ତି ତୁମର ହୃଦୟଟା ଗୋଟିଏ ମାନବିକତା ଗୁଣ ସହିତ ସମ୍ପର୍ଣ୍ଣ ନୁହେଁ, মানবিক গুণ সম্পন্ন নয়, তো কেমন তোমার মুখর কেমন নাম আসে আসবে? সে শুদ্ধ নাম নয়, সে নাম তোমার উপকার করিবে। সে সব হচ্ছে নাম আখ্যা, অন্য অভিলাষ লা পর্যন্ত ইয়ে তো রহিল অনর্থ কেগুড়ি ইয়ে কাম ক্রোধ রাগ দ্বেষ ঈর্ষা ইসব তো সব ইসব অনর্থ রহিলা। তা ছাড়া অন্য অভিলাষ রহিলে, অন্য অভিলাষ ধন পাইবি যশ পাইবি মতো বড় মু বড় গোটে সাধু হবি মতো বড় লোক সম্মান দেবে, অন্য অভিলাষ দিলে বি মুখর হরিণাম হবনি। সেদিন চৈতন্য মহাপ্রভু কিন্তু কে ন ধনম ন জনম ন সুন্দরী কবিতা বা জগদীশ কামে, কী জিনিস শিখাইলে? তা পরবর্তী শ্লোক কন ন ধনম ন জনম পরে তা পরবর্তী শ্লোক কন না মম জন্ম জন্মেশ্বর ভক্ত, তারপরে অইনন্দ তনুজ কিঙ্করম পতিত মা বিষম ভাবতি। ইয়া পরে যাই জন স্থিতি বুঝিব, তাপরে যাই সে প্রার্থনা করিব, হে প্রভু মু ভবসাগর পড়ছি মতো উদ্ধার কর। তা পূর্ব যে ডাকিবাটা তার কামনা বাসনার ডাকুছি, সে কেবে উদ্ধার হওয়া ডাকুনি। উদ্ধার হওয়াটা কোণ কি, এই যে গাঁ গল বুড়ি মাঙ্গ ডাক আ ভক্তর সেইভাবে ডাক, এই সব কামনা বাসনা থেকে দুঃখ পড়িগেলে ঠাকুর ডাকিত প্রভু মতে এ বুড়ি মা মানে রোগ হয়ে গেলে কোণ কে প্রভু মতো কিন্তু পার করি নিয়ে যা, জ্বর ভালো হয়ে গেলে কোন নাতি নাতি অন্ডালিব না, গোবর সাউটিব না, বাড়া ভাঙ্গিব না, বাড়া শুকিল ডাল ভাঙ্গি আনিকি ঘরে বৌকুতর দেব না, কষ্ট হলে ডাকি যা ভগবান মতো পার করে নিয়ে যা। কারণ যাওয়া সুতরাং ইচ্ছা আছে, যে যাওয়া ইচ্ছা তো কলে দেখ ইলেকট্রিক এই শখ আছে ধরবি মর, যে কৌছি মরিযিবি তাকে নিয়ে ইলেকট্রিক ধরাইব, এটা ধরবি গা তু মর। মরণ কু দেবতা মানে ভালো পাও না, মানুষ ভালো পাইব? কোণী স্বরধারী লোক মর মৃত্যু ভালো পায়ে না, কি স্বরটা ছাড়া ইচ্ছা করে? অলগা বাসনা কামনা লে কামনা বাসনা লে অনর্থ তো রহিলা রহিলা, পুরো ইতর বাসনা যেটা রহিলা সু সে তো অনর্থ জাত হচ্ছে না, এই কামনা বাসনা লে মুখর হরিনাম আসবে না, হৃদয় ভাব বিশুদ্ধ রহবে না, সেদিন নাম কোণ আসবে? সে তো মহাপ্রভু মনে করে। তারপরে জন নন্দনম নন্দনম পরে কহিলে অই নন্দ তনুজ কিঙ্করম বত্তমা বিষমে ভব, এই প্রার্থনা আরম্ভ হল। আমার শক্তি সেতবে জন জন এইভাবে প্রার্থনা কলা পরে, হে প্রভু নন্দ তনুজ মু আপনার কিঙ্কর, গোটে যুব বুঝিদেব মু ভগবান দাস বলি, এত শীঘ্র বুঝিব যে মায়ের যা কুতি ট্রাক ভিতরে রয়েছে, মায়ের পরিসর ভিতরে সে রয়েছে, সে কেবে বুঝিপারে মু ভগবান দাস বলি। তার সবুবেলা কিছু নিজের বলে অছি সম্পত্তি, মো ভগবান দাস মোর আছে এটি জগতের কিছু কার্য না, কোণী কার্য মোর জগতের না, কাহা প্রতি কিছু কর্তব্য করিবার না, যে দায়িত্ববোধ কর্তব্যবোধটা আমার কিছু না, আমার গোটিয়ে কর্তব্য কোণ কৃষ্ণঙ্কর সেবা প্রীতিপূর্ণ প্রেম, আমার কিছু কর্তব্য না। সেতবে সেই স্থিতি জন আসবে অইনন্দ তনুজ কিঙ্করম পতিত মা বিষমে ভাবতু কৃপয়া তব পাদ পঙ্কজ, এই আরম্ভ হল, এই ভাব হচ্ছে ভজনর ভাব, কৃপয়া তব পাদ পঙ্কজিত ধূলি সদৃশ বিচিন্ত, এই ভাব হল। তারপরে তারপর স্টেজ আসে নয়নম গল শ্রধারয়া, নেক্সট স্টেজ আ ভজনটা কোণ এমনি গোটে সহজিয়া জিনিস হয়েছে, জনকর কামনা বাসনা হৃদয় ভিতরে সব রক্ষিকি হৃদয়ের ভাবটা শুদ্ধ না, নাম উচ্চারণ কলে কোণ হব সুনামাক্ষর নামাক্ষর, কেতে বড় অনুষ্ঠান কর, কেতে তুমি পাঠ প্রবচন কর, কেতে বড় সেবা কর, যাহা কর সব করুছে কেবল কৃষ্ণঙ্ প্রতি হৃদয়ের শুদ্ধিকরণ, হৃদয়ের কোণসি আবিলতা রহিয়া উচিত নয়, নিজ পর ভাবনা রহিয়া উচিত নয়, কোণসি নিজ পর ভাবনা সংকীর্ণ মনা ছোট কুহ ছোট লোক ওড়িয়ার গোটে লোক কিন্তু ছোট লোক ভাই গোটে কোণ হচ্ছে লোক মানে কুহ খাইব দেলা বেড়ে কাকু যদি কোণ কে গোটে ছোট লোক ভাই কোণ গোটে হচ্ছে ছোট লোক মানে কোণ কোণ বলে ছোট লোক গরিব লোক কথা নাই, তার বিচারধারাটা গোটে সংকীর্ণ মানা, ଏଇଟା ସେଭଳିଆ ଏଇଟା ସେଭଳିଆ ପା ମାନେ ଏଇଭଳିଆ ଲୋକମାନଙ୍କ ପାଇଁ, ଏଠି ଉଦାର ମାନମାନଙ୍କ ପାଇଁ ଭଗବାନ ଉଦାର, ଭଗବାନ ସମସ୍ତଙ୍କୁ ଆଶ୍ରୟ ଦେଇଛନ୍ତି, ଭଗବାନ ସମସ୍ତଙ୍କୁ ପ୍ରେମ କରିଛନ୍ତି। ବୈଷ୍ଣବ ହୃଦୟ ସେମିତି ହେବା ଦରକାର। ନିଜ ପର ସଂକୀର୍ଣ୍ଣ ମନା, ରାଗ ଦ୍ୱେଷ, ଈର୍ଷା, ମାଶ୍ଚର୍ଯ୍ୟ, ଛନ୍ଦ, କପଟ, ଏମାନେ ଭଗବାନ କଣ ପାଇବେ? ଆଉ ଏଇ ଯୋଉ ବେଶଟା ଭଗବାନଙ୍କର ଯୋଉ ବେଶ ଧରୁଛନ୍ତି, ଆଉ ହୃଦୟ ଭିତରେ ଏଇ ଜିନିଷଟାକୁ ସେମାନେ ଜାଣିପାରୁନାହାନ୍ତି। ଏ ଭକ୍ତଦେବୀଙ୍କ ଚରଣ କମଳରେ ଗୋଟେ ମହାନ ଅପରାଧ। ଆମ ପୁଅଟା ଯଦି ଆମକୁ ଗୋଟେ ଖରାପ ପିଲା ହେଇଗଲା, ଜଣେ ଗୃହସ୍ଥ ତା ପୁଅଟା ଭଲ ପୁଅନି, ତ କେତେ କଷ୍ଟ ଲାଗୁଛି? ହଁ, ପୁଅଟା ଯେତେବେଳେ ଖରାପ ହେଇଯିବ, ତା ବାପୁ ଜାଣିବ ସେ କଥାଟା, ପୁଅ ଜାଣିପାରିବେନି। ପୁଅଟାକୁ ଯଦି ଖରାପ ରାସ୍ତାକୁ ପଳେଇଗଲା, ମା ବାପାକୁ କଷ୍ଟ ହୁଏ, ପୁଅକୁ କଷ୍ଟ ହୁଏନି। ସେ କଷ୍ଟଟାକୁ ବେଦନାଟାକୁ କିଏ ଜାଣିଛି? ମା ବେଳେ ବେଳେ କୁହନି, ସବୁ ମା ମାନେ, ମା ମାନେ ସବୁ ରାଗିକି କୁହନ୍ତି, ଏ ଗର୍ଭରୁ କାହିଁକି ନ ମରିଗଲା, ଜନ୍ମ ହେଲା କାହିଁକି ଜାଣି, ଏଇଭଳି ଶବ୍ଦର ମା ମାନେ କୁହନ୍ତି, ତାଙ୍କୁ ଏତେ ବାଧେ। ସେଇଭଳି କାମ କରନ୍ତି, ସେ କୁହନ୍ତି, ଆରେ ଗର୍ଭରୁ ଆମ କାହିଁ ଗର୍ଭରୁ ମୁଁ ଆକୁ ଧରିଲି, ଗର୍ଭରୁ କାହିଁକି ପିଲାଟି ମରିଗଲାନି ମୋର, କଷ୍ଟ କାହାକୁ ହଉଛି? ମା କହୁଛି, ତା ପୁଅ ଖରାପ ହେଇଯାଇଛି। ଭକ୍ତିଦେବଙ୍କୁ ସେତିକି କଷ୍ଟ ହୁଏ। ଯଦି ଜଣେ ବୈଷ୍ଣବ, ସେ ନଥିଲା, କର୍ମୀ ଥିଲା, ଥିଲା ଯୋଗୀ ଥିଲା, ଥିଲା ଜ୍ଞାନୀ ଥିଲା, ଥିଲା ସେ ବାହାର ଲୋକର ଥିଲା, ତାର ରାସ୍ତାରେ ଥିଲା, ଥିଲା ସେ ବୈଷ୍ଣବ ହେଇଗଲା ପରେ ତାର ଏ ବୈଷ୍ଣବୀ ଆଚରଣ, ତାର ତାର ହୃଦୟ ଶୁଦ୍ଧ ହଉନି, କିନ୍ତୁ ତିଳକ ଧରୁଛି, ମାଡ଼ି କରୁଛି, ହରିନାମ ପଡ଼ୁଛି, କଷ୍ଟ କାହାକୁ ହଉଛନ୍ତି? ଭକ୍ତି ମହାରାଣୀ କୃଷ୍ଣଙ୍କୁ, ରାଧାରାଣୀଙ୍କୁ, ଆରେ ହରେ କୃଷ୍ଣ ମୋ ରାଧେ କୃଷ୍ଣ ବୋଲି କହୁଛି, ଏହାର ଆଚରଣ କଣ? ସେଥିପାଇଁ ଆଚରଣ ହିଁ ସଶ୍ରେଷ୍ଠ, ଆଚରଣ ହିଁ ପ୍ରଚାର। ପ୍ରଚାର ଯେଉଁ ବସ୍ତୁ ସେଟା ହଉଛି ଆଚରଣ, ଆଚରଣ ବିହୀନ ପ୍ରଚାର ସେ କିଛି ନୁହେଁ। ନ ପୁନନ୍ତି ବେଦା, ସେ ଲେଖିଲେ ମନମୋହନ ମହାରାଜ ଲେଖିଲେ, ଯାହାର ଆଚରଣ ନାହିଁ ସେ ଯେଉଁ ପ୍ରଚାର କରୁଛି ସେଥିରେ ସେ ନିଜ ପବିତ୍ର ହେଇପାରିବନି, ଅନ୍ୟ କଣ ପବିତ୍ର କରିବ? ଆଉ ସମାଜର ଉତ୍ପାତ ସୃଷ୍ଟି ହବ ଆଚରଣ ବିହୀନ। ଆଚାର ଉପରେ ସମ୍ପୂର୍ଣ୍ଣ ଆଚାର ତିଷ୍ଠତି ଧର୍ମ, ଧର୍ମ ଆଚରଣ ରହିଛନ୍ତି। ଧର୍ମ ବିଷୟରେ ସବୁ ଲୋକର ଜ୍ଞାନ ଅଛି, ସାଧାରଣ ଲୋକକୁ ଗୋଟେ ପଚାର ଧର୍ମ କ'ଣ ସେ କହିଦେବ? ସବୁ ଲୋକର ଧର୍ମ ଉପରେ ଜ୍ଞାନ ଅଛି, କିନ୍ତୁ ଧର୍ମ ତାଙ୍କ ପାଖରେ ନାହିଁ। ଧର୍ମ କ'ଣ ଜାଣିଛନ୍ତି, କିନ୍ତୁ ଧର୍ମର ଫଳ ତାଙ୍କ ପାଖରେ ନାହିଁ, କାହିଁକି? ସେମାନେ ଆଚରଣ କରୁନାହାନ୍ତି। ଆଉ ଚୈତନ୍ୟ ମହାପ୍ରଭୁଙ୍କର ପ୍ରଥମ ପ୍ରିନ୍ସିପଲ୍, ଆପଣ ଆଚରି ଧର୍ମ ଉପରେ ଶିଖାଅ। କୃଷ୍ଣଙ୍କର ଗୌର ହବାର ଇଏ ହେଉଛି ପ୍ରଥମ କାର୍ଯ୍ୟ, କାରଣ ଜାଣିଛନ୍ତି ମହାପ୍ରଭୁ କଳିଯୁଗର ଲୋକମାନେ କ'ଣ ଆଚରଣକୁ ଭଲ ପାଇବେନି, ଆଚରଣ କିଏ, ଆଚରଣ ପ୍ରିୟ କିଏ ନୁହନ୍ତି। ସେଥିପାଇଁ ସେ ନିଜେ ଆସି ଶିଖେଇ ଦେଇଗଲେ, ଭକ୍ତ କେମିତି ହେବାକୁ ପଡ଼ିବ, କେମିତି ଭକ୍ତ ହେବାକୁ ପଡ଼ିବ। ଭଗବାନଙ୍କୁ କଳିଯୁଗ ଏତେ ପତନ ପତିତ ଯୁଗ, କିନ୍ତୁ ଏଠି ଭଗବାନଙ୍କର କେତେ ବଡ଼ ଦୟା ଅଛି, ଭଗବାନ ନିଜେ ଭକ୍ତ ହେଲେ, ଭଗବାନ ନିଜେ ଭକ୍ତ ହେଇକି ଶିଖେଇଲେ କେମିତି ଭକ୍ତି କରିବ, ଏଇଟା ହେଲା ଏ ଯୁଗ ପାଇଁ ଗୋଟେ ଦୟା। ତଥାପି ଆମର ନିଦ ଭାଙ୍ଗୁନି, ତଥାପି ଆମର ଗୋଟେ ଜଣେ ଭକ୍ତ ଚିନ୍ତା କରିପାରୁନି ଯେ କେମିତି ଭକ୍ତ ହେବାକୁ ପଡ଼ିବ, ଭଗବାନ ଭକ୍ତ କେମିତି ହେଇଥିଲେ, ପ୍ରଭୁ ଯେମିତି ଭକ୍ତ ହେଇଥିଲା ମୁଁ ସେମିତି ଭକ୍ତ ହେବାକୁ ପଡ଼ିବ। ସେ ଯେଭଳି ତାଙ୍କର ଆଚରଣ, ଯେଭଳି ଭଜନର ପନ୍ଥା ଦେଖିଛନ୍ତି, ସେଭଳି ଆମେ ତ ଭଗବାନ ଭଳି ଭକ୍ତ ହେଇପାରିବାନି, କମସେ କମ୍ ଭଗବାନଙ୍କ ପ୍ରଦତ୍ତ ମାର୍ଗରେ ତାଙ୍କର ଉପଦେଶ ହିସାବରେ ଆମେ ଯାଇପାରିବା। ହୃଦୟଟାକୁ ଶୁଦ୍ଧ କରିବାକୁ ପଡ଼ିବ, ଏଇ କଥା ପଡ଼ୁଛି ଏଇଟା। ହୃଦୟ ଶୁଦ୍ଧ ନହେଲେ ଭଗବାନ ଆମର କୌଣସି ଜିନିଷକୁ ଗ୍ରହଣ କରିବେନି, କୌଣସି ଜିନିଷ ଗ୍ରହଣ କରିବେନି। ଏଥିପାଇଁ ଜଣେ ଭକ୍ତର ସ୍ୱତନ୍ତ୍ର ପ୍ରୟାସ ଆବଶ୍ୟକ ରହିଛି, ନିଜର ଚେଷ୍ଟା ଆବଶ୍ୟକ। ଆମ ଦେହରେ ମଳି ହେଇଗଲେ କିଏ କିଏ ସଫା କରିବ? ନାଇଁ, ଦିଟା ଦି ପ୍ରକାର ଅଛି। ତୁମେ ଯେତେବେଳେ ଛୋଟ ପିଲା ଥିବ, ତୁମ ଦେହରେ ମଳି ହେଲେ କିଏ ସଫା କରେ? ମା ସଫା କରେ। ତୁ ଯେତେବେଳେ ବଡ ହେଇଯିବ, ତାପରେ କଣ କରିବ? ନିଜ ଦେହ ନିଜ ମଳି ସଫା କରିବ। ଜଣେ ଜାଣିପାରୁନି ତା ଦେହ ମଳି ହେଲାଣି, ବହୁତ ଲୋକ ନାହାନ୍ତି ତାଙ୍କ ଦେହରେ, ସବୁ ଲୋକମାନେ କହୁଥିଲେ କଣ ତା ଦେହଟା ଗନ୍ଧ ହଉଛି, ଟିକେ ସଫା କର ଟିକେ, ତାକୁ କିଛି ଲାଗୁନଥିବ, ତାକୁ ଅପରିଷ୍କାର ଲାଗୁନି, ସେ ତ ଛଡ଼ଉନି, ତା କଣ କରାଯାଇପାରିବ? ହଁ, ତା ସ୍ତ୍ରୀ ତାକୁ ଗାଧେଇ ଦେବ ନା କଣ? ସେ ବଡ ବଡ଼ ହେଇଗଲା ତ ସେ କଣ କରିପାରିବ? ତାର ଚେତନା ହିସାବରେ ସେ ତାକୁ ପରିଷ୍କାର ପରିଚ୍ଛନ୍ନ ସେ ନିଜେ ହେବା ଦରକାର। କେତେ ଲୋକ ନାହାନ୍ତି ଏମିତି ଗାଁ ଗହଳି, ତ ସାବୁନ ଥିବ ତାଙ୍କ ଘରେ ସେ ସାବୁନ ମାରିବେ ଛେଉଡ଼ା ଆସ। ବହୁତ ଲୋକ ସେମିତି ଅଛନ୍ତି, ସବୁ ତା ନିଜ ଦେହ ଗନ୍ଧ ହଉଥିବ ସେମାନେ ସ୍ନାନ କରିବା, ଗୋଟେ ଭଲ ଭାବରେ ସ୍ନାନ କରିବା, ଏସବୁ ତୁ କେମିତି ଲୋକ କେମିତି ତୁମେ ତୁମେ ନିଜେ ଦେଖ ପଶୁପକ୍ଷୀ ପକ୍ଷୀମାନେ ସବୁ ସ୍ନାନ କରି ପକାଉଛନ୍ତି, ଶୀତ ଦିନ ହେଲା ପକ୍ଷୀମାନେ କଣ କରିବେ? ଶୀତ ଦିନ କଣ ଦେଖିନ କେବେ? ଶୀତ ଦିନ କଣ କରିବେ ପକ୍ଷୀମାନେ? ସନ୍ଧ୍ୟା ଦେଖିବ ଠିକ ଖରା ହବ ସେମାନେ ଗାଧେଇବେ, ଖରା ଦିନେ କଣ କରିବେ? ସକାଳୁ ସକାଳୁ ଗାଧେଇ ପଡ଼ିବେ, ଆଉ ଭୋରୁ ଭୋରୁ ଏଇ ଏଇ ଶୀତ ଦିନ ଦେଖିବ ଠିକ ଏଇ 3-4 ହେଇଯିବ ପକ୍ଷୀମାନେ ସବୁ ଗାଧେଇବା ଆରମ୍ଭ କରିବେ। ନେଇଯାନ୍ତି କାରଣ ରାତିରେ ସେମାନଙ୍କୁ ଥଣ୍ଡା ହବ ନା, ସ୍ନାନ କଲେ ଥଣ୍ଡାଟା କମ ହବ ସେମାନେ ଜାଣିଛନ୍ତି ନା, ବଡିରେ ଟେମ୍ପରେଚର ସେମାନେ ଖାଉ ଭୋଜନ କରୁଛନ୍ତି ନା, ବଡିରେ ଟେମ୍ପରେଚର ଅଛି ନା, ସେଟା ମିନିମାଇଜ କରିଦେବାକୁ ପଡ଼େ। ସେମାନେ ଜାଣିଛନ୍ତି ସେମାନେ ସ୍ନାନ କରନ୍ତି, ପ୍ରାୟ ଦେଖିବେ ପକ୍ଷୀମାନେ ସ୍ନାନ ସବୁ ଥଣ୍ଟରେ ଥଣ୍ଟରେ ଜଳ ଉଠିକି ସେଟା ତାଙ୍କର କୋଉ ନୋଟରେ ଢାଳିପାରି ଥଣ୍ଟରେ ପାଣି ଆଣି ସବୁ ମାରିକି ପରିଷ୍କାର କରେ ତାଙ୍କ ଦେହକୁ, ମଣିଷଟା ତା ଦେହର ଗୋଟେ ସଫା କରୁନି ମାଛ ସେ ଜାଣିପାରୁନି ମୋ ଦେହଟା ଅପରିଷ୍କାର ଗନ୍ଧ ହଉଛି ବୋଲି। ବହୁତ ଲୋକ ଗଧାଏ ତୋ ଦେହଟା ଗନ୍ଧ ଟିକେ ସଫା କର, ତାକୁ ନିଜ ଦେହର ଗନ୍ଧରେ ନିଜକୁ ଲାଗୁନି। ଆମେ ସେଇ ଜୀବ, ଆମେ ସେଇ ଜୀବ କହୁଛି ବୋଲେ ନା ଗୋଟେ ଆମ ଦେହର ଯିଏ ଯିଏ ନିଜେ ଜାଣିପାରିଲ ମୋର ଦୋଷଟା କଣ ସେ ତାର ଭଜନ କରୁନି, ସେ ତା ନିଜେ ସଫା କରିଦବ। ଯିଏ ଜାଣିପାରୁନି ନିଜ ଦେହ ଗନ୍ଧ ହଉଛି ବୋଲି ତାକୁ ଆଉ କଣ କରିବ, ତାକୁ କୁହା ହବ ଆରେ ସଫା କର, ପାଖରେ କେହି ବସିବେ? ଲୋକ ବି ବସିବେନି ପାଖରେ, ହୃଦୟଟା ବି ତମେ ସଫା ନ ରଖିବା କେହି ଭଗବାନ ଭଲ ପାଇବେନି। ଛୋଟ ପିଲାଟେ ତ କିଏ ସଫା କରିଦିଏ? ମା କରିଦିଏ। ଆମର କିନ୍ତୁ ନିଜେ ପାରିବାନି, ନିଜେ ସମର୍ଥ ଲୋକମାନେ କରିନେବେ, ଭଜନ କରିଦେବେ, ସେ ଜାଣିଦେବେ ତାଙ୍କର ମାନସ ଯାହା କୁହନ୍ତି ମାନସିକ ସ୍ଥିତି ଦୃଢ଼, ଭଜନ ଦୃଢ଼, ସଂସ୍କାର ପ୍ରବଳ, ଭକ୍ତି ଅନୁମୁଖୀ ସଂସ୍କାର, ଏ ସବୁଠୁ ଭଲ କଣ? ତୁମେ ଛୋଟ ପିଲା ହେଇଯା, ଛୋଟ ପିଲା ତ ମା ତାର ସବୁ ପରିଷ୍କାର କରିବ। ଆମର ପ୍ରଚେଷ୍ଟା ସେୟା ନୁହଁ, ଆମେ ଭଜନ ସାଧନ ସବୁ କରୁଛେ କିନ୍ତୁ ଆମେ ଏତେ ଏହା ଦ୍ୱାରା ଆମେ ସଫା କରିପାରିବାନି ନିଜର। ଗୋଟେ ଅନର୍ଥ ବହୁ ଜନ୍ମ ଭଜନ କଲେ ବି ତୁମେ ଗୋଟେ ଅନର୍ଥ କାଟିପାରିବନି, ଆଉ ପରୀକ୍ଷା କରି ଦେଖୁନା, ଗୋଟେ ମାଡ଼ିଗଲା ଗୋଟେ ଛିଡ଼ି ଯାଉଛି, ତୁମେ ତୁମେ ଗୋଟେ ମାଡ଼ିଯିବ ଗୋଟେ ଛିଡ଼ିଯିବ, ଏଣେ ଛିଡ଼ିଗଲାଣି ହେଣେ ମାଡ଼ିଗଲାଣି, କେଉଁଆଡ଼େ ନାଇଁ ପାରିବନି ତୁମେ। ସେ ଯୋଉ ଇଏ ନାଇଁ କଣ ସେଟା ବର୍ଷା ଦିନରେ ମାଛ ସବୁ ଧରନ୍ତି ଛୁଆମାନେ ସବୁ, ମୁଁ ଦେଖିଛି ମଜା ଲାଗେ ଛୁଆମାନେ ଯୋଉ ମାଛ ଧରିବେ ସବୁ ଛୋଟ ଛୁଆ 4-5 ସବୁ ଲଙ୍ଗଳା ହେଇକି ଗାମୁଛା ସବୁ ମାରିଦେଇକି ଚାଲିଲେ ମାଛ ଧରିବାନି। ମାଛ ଧରିଲେ କଣ ସେ ବର୍ଷା ସେ ଛୋଟ ଛୁଆ ସେ କଣ କରେ? ସେ କାଦୁଅ ନା କଣ ସେଟା କୁହନ୍ତି, ସେ କାଦୁଅ ପଙ୍କକୁ ଉଠେଇ ସେଠି ବନ୍ଧ ଦେଇକି ସେ ତାର ବୋହିବେ, ବୋହିଲା ବେଳେ କଣ ହବ? ଏଠୁ ପାଣିଟା ଏଠୁ ପଡ଼ିଗଲା ନା, ସେଠି ପ୍ରେସର ହେଇଗଲା, ପ୍ରେସର ବେଳକୁ ଏଠି ତଡ଼ିଲାଣି ତ ସେଠି ତଡ଼ିଲାଣି, ସେ ଏଠି କାଦୁଅ ପକେଇ ହାଣି ଦୌଡ଼ି, ଆରେ ହେଠି ଭାଙ୍ଗ ଭାଙ୍ଗ ଦୌଡ଼ 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 ଦୌଡ଼, ସେ ଯାଇ ସେଣେ ସେଣେ ଚକି ବୋଲେ ଏଠି ଦେ ରାତି ପାଇଯିବ, ଦେଖିଲା ବେଳକୁ କିଛି ନାହିଁ। ତାର ସେ ପିଲାଙ୍କର ଯେଉଁ ଅବସ୍ଥା, ଜଣେ ସାଧକର ଅବସ୍ଥା ହଉଛି ସେୟା। ଯଦି ନିରପେକ୍ଷ ଭାବରେ କୁହାଯାଏ, ଯଦି ନିରପେକ୍ଷ ଭାବରେ କୁହାଯାଏ ଗୁରୁ ବୈଷ୍ଣବଙ୍କ କୃପା ବିନା ଆଉ ନିଜର ସରଳ ମନୋଭାବ ବିନା, ତୁମର ଯଦି ଶିଶୁ ଭାବ ସରଳ ମନୋଭାବ ନ ରହିଲା, ଅନ୍ତର ଶୁଦ୍ଧ ନେଲା, ତୁମ ସାଧାରଣ କିଛି କାମ ଦବନି, କପଟ ଲୋକର କିଛି ସାଧାରଣ କାମ ଦବନି। ସେଥିପାଇଁ ପ୍ରଥମେ କହୁଛି ସରଳତା, ସିମ୍ପ୍ଲିସିଟି ବୈଷ୍ଣବ ହେଇଛି, ସାଧନ କରିକି ସରଳ ହବ ଏଇଟା ଭୁଲ ଯାଅ, ସେଟା ହେଇପାରିବନି। ସରଳ ହେଇକି ସାଧନ କରିବାକୁ ପଡ଼ିବ, ତୁମକୁ ସରଳ ହବାକୁ ପଡ଼ିବ, ସରଳ ନହେଲେ ତ ସାଧନ ହବନି। ଆଉ ମଙ୍କା ଜିନିଷଟା ଗୋଟେ ଜିନିଷଟା ମଙ୍କା ହେଇଛି, ତା ଦେହରେ ତୁମେ ଗୋଟେ କିଛି ପୁରେଇବ, ବୁଝିବ କି? ଆଗେ ସିଧା କର, ତାପରେ କିଛି ପୁରାଅ। ଏ ସିମ୍ପଲ, ଏ ସରଳ ଜିନିଷ, ୟାଠୁ ଆଉ କିଛି ତୁମେ ସରଳ ସିମ୍ପ୍ଲିସିଟ କରିପାରିବ ନାହିଁ। ତୁମେ ଯାଅ ଖୋଜ ଫିଲୋସଫି, ଆମେ ସାଧୁ ସଙ୍ଗ କରୁଛେ କେବଳ ଏଥିପାଇଁ, ଆମର ଯେତେ ପ୍ରକାର କୁଟ କାପଟ ବିଚାରଧାରା ବା ଆମର ଯାହା କୁହାଯାଏ ସନ୍ଦେହ ଯାହା ସବୁ ମନବୃତ୍ତି ହୋଇଛି, ଆମେ ଆକୁ ଦୂର କରି କଣ ହବା? ସରଳ ହବା। ଗୁରୁ ବୈଷ୍ଣବ ଭଗବାନ ଏଟା କହିଛନ୍ତି, ସରଳ ମନୋଭାବରେ ସବୁ ଗ୍ରହଣ କରିବା, ସରଳ ହେଇକି ସାଧନ କରିବାକୁ ପଡ଼ିବ, ସାଧନ କରିକି କଣ ସରଳ ହେଇହବ? ସାଧାରଣ କ'ଣ କ'ଣ ସରଳ ତ ସାଧନ ତୁ ଯାହା କରୁଥିବ ସାଧନରେ କ'ଣ ତୁମେ ତୁମ ହୃଦୟରେ କାପଟ ଦେଲେ ତୁମେ ସାଧନ କଲେ ତ ଆଉ ସାଧନ ଦେଟା ହବନି ଆଉ ମୁଁ ଏ କହୁଥିଲି ଏ ଅବସ୍ଥା ହଉ ତୁମର ଏ ବନ୍ଧ ଗୋଟେ ଆଡ଼େ ଟିଲା ବେଳେ ଗୋଟେ ଆଡ଼େ ଭାଙ୍ଗିବନି ଜୀବର ସାଧନ କ'ଣ ତୁମେ ଗୋଟେ ଅଭ୍ୟାସ ବଢ଼େଇଦେବ ସେ କହିବ ମୁଁ ଏଇଟା କରିବି ହଁ ମୁଁ ରାତିରେ କମ୍ ସମୟ ଶୋଇବି ଶୋ ହଁ ରାତିରେ କମ୍ ସମୟ ଶୋଇଲା ଦିନରେ ଅଧିକ ସମୟ ଢୋଳେଇବୁ ଯୁଆଡ଼େ ହେଲେ ଗୋଟେ ଗୋଟେ ଆଡ଼େ ମାଡ଼ିଯିବ ଯୋଉଟା କମିବ ଆଡ଼େ ମାଡ଼ିଯିବ ଯାହା କର ତୁମେ ଗୋଟେ ଆଡ଼େ କାରଣ ତୁମର ତୁମର ଏଇଟା ଗୋଟେ ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ କରି ତୁମର ହାବିଟ୍ଟାକୁ ଚେଞ୍ଜ କରୁଛ ନେଚୁରାଲ ତୁମର କିଛି ହେଇନି ସ୍ୱାଭାବିକ କିଛି ହେଇନି ନା ସ୍ୱାଭାବିକ କେମିତି ଆଶା କେମିତି ହୁଏ ଇନ୍ଦ୍ରିୟମାନେ ଯେତେବେଳେ ଭଗବତ କୃପା ପ୍ରାପ୍ତ ହୁଅନ୍ତି ସେତେବେଳେ ସ୍ୱାଭାବିକ ହେଇଯାଏ ଯେମିତି ରାଜା ଘର ଛୁଆ ପ୍ରଭୁ ମହାରାଜ କେତେବେଳେ ଖାଉଥିବେ ଶୁଭଳ ବାବା ଯିଏକି ତୁମର କଣ ମଠର ଆଗରୁ ଚାରିଗଳି ଚାରିଗଳି ଖିଆ ହଉଥିଲା ଆସି ସେ ରାଜା ଘର ଛୁଆ କିଏ ଧ୍ରୁବ ମହାରାଜ ଛୋଟ ପିଲା କେତେବେଳେ ଖାଆନ୍ତି କେତେବେଳେ ଖାଆନ୍ତି ଯେତେବେଳେ ତାର ଓଳି କିଛି ନାହିଁ ହେ ତାର ଓଳି କିଛି ନାହିଁ ଓଳି କଣ ଏଣ ଆସିବ ଦୌଡ଼ି ଆସିବ କହିବି ବିସ୍କୁଟ ଦେ ପୁଣି ସେଠୁ ସରିଲା ଏଇ ଯୋଉ ଡମ୍ବରୁ ଭଳିଆ ବଜାନ୍ତି କଣ ଆଇସକ୍ରିମ ବାଲା ଶିବ ଶିବ ଭଳିଆ ଡମ୍ବରୁ ଡବ 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 କରି ସେ ଗାଁ ମୁଣ୍ଡ ଶୁଲା ବେଳକୁ ଛୁଆ ତାର ଖାଇ କୋଉଠୁ ମା ମୁଁ ଆଇସକ୍ରିମ ଖାଇବି ଆଜିକାଲି ଆସୁଛନ୍ତି କି ନାହିଁ ବାବୁଲିବୁ ଆସୁଛନ୍ତି ଆଇସକ୍ରିମ ବାଲା ସେଠୁ ସରିବ ସେଠୁ ସେଟା ପାରୁଟି ଆଗରୁ ଆସନ୍ତିନି ସବୁ ପାରୁଟି ବିକିବା ପାଇଁ ସେ ପାରୁଟି କଣ ଗୋଟେ ନା ମୁଁ ଏବେ କୁରକୁରି ବାହାରିଲା ନା କୋଉଠି କୁରକୁରି ଥିଲା ତୁମ ତୁମ ବେଳେ ସବୁ କୁରକୁରି ଥିଲା ସେ ହଁ ସେ ଗୋଟେ ସେଟା ଯୋଉ ପାଇପ୍ ଭଳିଆ ଯୋଉଟା ସେଟାକୁ ଖାଆନ୍ତି ଆଉ ଆଉ ଗୋଟେ ଏଡ଼େ ଗୋଟେ ସବୁ ଟାଣ ଟାଣ ସବୁ ହଁ ସେଗୁଲର ଭଳିଆ ସେ ତାର କେତେବେଳେ ଗୋଟେ ଛୋଟ ପିଲାର କେତେବେଳେ ଖାଇବା ଇଏ ତାର କି ଯାହା ଦେଖିବ ଖାଇଦେବ ଏଣେ ଖାଇଦେବ ହେଣେ ଯାଇ ଝାଡ଼ା ବସି ପଡ଼ିବ ପୁଣି ଆସିବ ପୁଣି ଚଲେଇବ ସେ ଦେଖୁନ କି କେତେଟା ଛୁଆ ଚକୋଲେଟ୍ ଖାଉଥିବ ଝାଡ଼ା ବସିଥିବେ ତାଙ୍କର କଣ ଜ୍ଞାନ ଅଛି ତାର କିଛି ନାହିଁ ହେଣେ ଖାଇଦେବ ଧାଇଁ ଗାଁ ଆସୁ ଆସୁ ଆଉ ଗୋଟେ ମିଳିଲା ଆଉ ଗୋଟେ ଖାଇଦେବେ ଭଗବାନଙ୍କ କୃପା ରାଜାର ଛୁଆ ସେ ଥିଲା ଧ୍ରୁବ ମହାରାଜ କିନ୍ତୁ ଦେଖ ଆଜି ସାଙ୍ଗେ ସାଙ୍ଗେ ସାଧୁଙ୍କର କୃପା ଭଗବାନଙ୍କର କୃପା ତାଙ୍କ ଉପରେ ହେଇଗଲା ନାରଦଙ୍କର କୃପା ଯିଏ ରାଜା ଘର ଛୁଆ ସେ ପ୍ରଥମ ମାସରେ କଣ ଭୋଜନ କଲେ ବଦରି ବଦରି ଫଳ କପିତ ବତର ଆସନ ତ୍ରିରାତାନ୍ତେ ତ୍ରିରାତାନ୍ତେ କପିତ ବତର ଆସନ ତିନି ପ୍ରତି ତିନି ଦିନ ପ୍ରଥମ ମାସରେ ରାଜା ଘର ଛୁଆ ଫାର୍ଷ୍ଟ ଡେରେ ତାଙ୍କ ଜୀବନରେ ପ୍ରଥମ ଦିନରେ ସାଙ୍ଗେ ସାଙ୍ଗେ କଣ୍ଟ୍ରୋଲ ଆରମ୍ଭ କରିଦେଲେ ଖାଲି ଏଟା କଣ୍ଟ୍ରୋଲ କରୁନଥିଲେ ଏଟା କଣ୍ଟ୍ରୋଲ କରୁନଥିଲେ ଭଜନଟା ବଢ଼ାଉଥିଲେ ଏଇଟା ହଉଛି ପରୀକ୍ଷା ଶାରୀରିକ ଧର୍ମ ଶରୀରର ଆବଶ୍ୟକତାଟା ସ୍ୱର ରଖିବା ପାଇଁ ଯେତିକି ସେଟା କମିଯାଉଛି ଏଣେ ଭଜନଟା ବଢୁଛି ଆମର କଣ ହଉଛି ଯଦି ହବ ତ ବୈରାଗ୍ୟ ହବ ସ୍ୱର ଏଣେ ସ୍ୱରର ଜିନିଷ କମେଇଦବା କିନ୍ତୁ ଭଜନ ବଢ଼ିବାର ଶକ୍ତି ଆମର ନାହିଁ ଏଠି ହଉଛି ଡିଫରେନ୍ସ ସେଟା ଭଜନ କରିପାରିବନି ଗୋଟେ ଯିବ ଆଉ ସେ କିଛି ଦିନ କରିଦେବ ପୁଣି ତାପରେ କୁଆଡେ ମୋଟି ହେଇଯିବ ହବନି ସରଳତା ଆମର ନାହିଁ ନା ଗୋଟେ ନେଚୁରାଲ ବୈଷ୍ଣବ କ୍ୱାଲିଟି ଆମର ନାହିଁ ସ୍ୱାଭାବିକ ବୈଷ୍ଣବ ଆମେ ନୁହନ୍ତି ସରଳ ନୁହନ୍ତି କିନ୍ତୁ ଏଇ ଯୋଉ ପ୍ରଥମେ ସାଧୁ ସଂଘ କରୁଛେ ଏଇ ଜିନିଷ ପ୍ରଥମେ ବେସ୍ ତିଆରି କରେ ସେଥିପାଇଁ ଯୋଉ ନ୍ୟୁ ଡିଭୋଟି ଯେତେବେଳେ ଆମେ ନୂତନ ଭକ୍ତ ହଉଛେ ସେଟା ହଉଛି ଗୋଟେ ଟାଇମ୍ ସେ ସମୟରେ ଯଦି ଜଣେ ଜୀବନଟା ଗଢି ଦେଇପାରିଲା ସୁସଙ୍ଗରେ ତାର ଗୋଟେ ଛାପ ପଡ଼ିଗଲା କାରଣ ସେ ପ୍ରଥମେ ଲାଇନ୍ ବସୁଛି ନା ତାର ଗୋଟେ ଛାପ ପଡ଼ିଯିବ ସିମ୍ପଲିସିଟି ଉପରେ ସରଳତା ଉପରେ ଭଗବାନ ଏଟା କହିଛନ୍ତି ଗୁରୁ ଏଟା କହିଛନ୍ତି ପ୍ରଭୁପାଦ ଏଟା କହିଛନ୍ତି ସେ ଛାପଟା ପଡ଼ି ସବୁବେଳେ ରହିବା ଦରକାର ଅଛି ଆଉ ଯଦି କୁସଙ୍ଗ ହେଇଗଲା ଦୁସଙ୍ଗ ହେଇଗଲା ଗଲା ତୁମ ହୃଦୟ ଭିତରେ କପଟ ପଶିଗଲା ଭକ୍ତ ବହୁ ଭକ୍ତ ଏ କଥା କୁହନ୍ତି ମୁଁ ଏମିତି ନଥିଲି ବହୁତ ଭକ୍ତ ଚିନ୍ତା କରେ ମୁଁ ତ ଦିନେ ଏମିତି ନଥିଲି ଆଜି ଏମିତି ହେଇଗଲି ମୁଁ ଆଖି ଆଗରେ ଦେଖିଛି ମୁଁ ତ ଖୋଲି କହିଦେଉଛି କିଏ ଖରାପ ଭାବିପାରୁଛି ତ କିଛି ଆମେ କାହାକୁ ସମାଲୋଚନା କରି କହୁନୁ କେତେ ସୁନ୍ଦର ଲୋକ ପିଲାମାନେ ଥିଲେ ଏତେ ସରଳ ଥିଲେ କିନ୍ତୁ ଆଜି ଭକ୍ତ ହିଁ ତାଙ୍କ ଜୀବନ ସେ ଆଜି ଗଲା ସରଳତା ହେଲେ ହଜେଇ ଦେଲେ ଲାଭ କଣ ହେଲା ଘର ଛାଡ଼ିଦେଲେ କିନ୍ତୁ ଘରେ ଯୋଉ ଗୁଣ ଥିଲା ସେ ଆଜି ମଠକୁ ଆସି ସେ ଗୁଣ ରହିଲେ ଲାଭ କଣ ହେଲା କାହିଁ ଗୋଟିଏ ଜିନିଷକୁ ମିଶେଇଗଲା, କ'ଣ ହେଇଗଲା? ସେଠି ପାପି ଥିଲେ କିନ୍ତୁ ଗୋଟେ ସିମ୍ପ୍ଲିସିଟି ଥିଲା, ବର୍ତ୍ତମାନ ଧାର୍ମିକ ହେଲେ ସେଇଟା ଚାଲିଗଲା। ଇଏ ଇଏ ବାସ୍ତବ ସତ୍ୟ କଥା ଯେ ସଙ୍ଗ ଠିକ ନ ରହିଲା, ଜଣେ ଶାସନ ଅଧୀନ ନ ରହିଲା, ତାର ମନ ଏମିତି ହେଇଯିବ। ସେ ଜଣେ ଜୀବନ ଆଉ ସେ କ'ଣ ମାତୃଘରକୁ ସୁଖଦେବ ଗୋସ୍ୱାମୀ ହେଇକି ଆସିଛି ନା କ'ଣ? ସେ ତାର ଗୋଟେ ସେମିତି ନାହିଁ, ତା ପିତାମାତା ତ ଗୋଟେ କେଉଁଠି ଗୋଟେ ହାୟର ବୈଷ୍ଣବ ମାନେ ଗୋଟେ ଯାକୁ ହାୟର ବୈଷ୍ଣବ ନୁହନ୍ତି ନା, ଗୋଟେ ଉନ୍ନତ ବୈଷ୍ଣବ ନୁହନ୍ତି ଯେ ତାର ସଂସ୍କାରକୁ ସେମିତି ଛାଡ଼ି ଦେଇଛନ୍ତି ଯେ ସେ ସେଟାକୁ କଣ୍ଟିନ୍ୟୁଟି କରିକି ଚାଲିବ ନାହିଁ। ଇନଫ୍ଲୁଏନ୍ସ ପ୍ରଭାବ ରହିଛି, ପ୍ରଭାବ ପଡ଼ିଯିବ। ସେଥିପାଇଁ ଏଇଟା ବହୁତ ପ୍ରତ୍ୟେକ ଯେଉଁମାନେ ଭକ୍ତ ତିଆରି କରୁଛନ୍ତି ଏଇଟା ତାଙ୍କର ଭକ୍ତକୁ ମେଣ୍ଟେନ୍ କରିବା ଇମ୍ପୋର୍ଟାଣ୍ଟ। ଜଣେ ଭକ୍ତକୁ ଯେମିତି ଗଛଟା ଆମେ ଲଗାଉଛେ ସେ ଫଳ ଫୁଲ ଦେବା ଦରକାର, ଦିସ୍ ଇଜ୍ ଇମ୍ପୋର୍ଟାଣ୍ଟ। ସେଭଳି ଜଣେ ଭକ୍ତକୁ ଆମେ ପ୍ରିଚିଂ କରୁଛେ, ଭକ୍ତକୁ ତିଆରି କରୁଛେ, ମାନେ ଆମର ଏଇଟା ଦାୟିତ୍ୱ କେମିତି ତାର ଯାହା ଭଜନ ହଉ ନହଉ ତାର ଗୋଟିଏ ଜିନିଷ ନ ହଉ ତା ହୃଦୟ ଭିତରେ କୁଟ କାପଟ ନ ଆସୁ, ତାର ତ ଜୀବନଟା ବେକାର ହେଇଯିବ। କାପଟଟେ ଆସିଲା ମାନେ ଅପରାଧ ସେ କରିବ ହିଁ କରିବ। କପଟ ତ ଆସିଗଲା ତା ହୃଦୟ ଭିତରେ, ସେ ବୈଷ୍ଣବ ଦେଖିଲା ମାନେ ଭଲ ପାଇବନି, ତାର ଗୋଟେ ଗ୍ରୁପିଜିମ୍ ମେଣ୍ଟାଲିଟି ଆସିବ, ଆକୁ ଦେଖିବ ଏଇଟା ଏମିତି କଲା ସେ ସେମିତି କଲା ଇଏ ଗଲା, ତାର ତ ଗଲା। ଆରେ ଗୋଟେ ଜୀବକୁ ତୁମେ ଜୀବ ଭଳି ଦେଖ ଆଗେ, ବୈଷ୍ଣବ ତ ଛାଡ଼, ବୈଷ୍ଣବ ତ ବହୁତ ବଡ ଜିନିଷ, ଗୋଟେ ମଣିଷର ତ ସିଏ ଜଣେ ଯିଏ ତିଳକ ମାରୁଛି ସେ ଗୋଟେ ମଣିଷ କିଆଙ୍କ ନାହିଁ ପ୍ରଥମେ, ତାକୁ ମଣିଷ ଦୃଷ୍ଟିରୁ ଗୋଟେ ଦେଖ, ତୁମର ସେଇ ଦୃଷ୍ଟିରେ ପଳେଇବ, ତୁମେ ଦେଖ ପରୀକ୍ଷା କରିକି ମୁଁ କହୁଛି ଆକୁ ସତ୍ୟ କି ନାହିଁ, ତୁ ଦେଖିଲେ ଘୃଣା ଲାଗିବ। ସେ କୋଉ ମଠର ଲୋକ ହଉ କାହାର ବି ଶିଷ୍ୟ, ସେ ଗୋଟେ ମଣିଷଟା ତ କାହିଁକି ଏ ଭାବନା ଚାଲି ଆସିଲା? ଆମେ କଣ ଥିଲା ଏମିତି? ଜଣେ ଭକ୍ତ ପ୍ରଥମ ବିଚାର କରୁ, ମୁଁ କଣ ଏମିତି ଥିଲି? ମୋ ହୃଦୟରେ ଯୋଉ ଭାବନା ଆସୁଛି ବୈଷ୍ଣବ ମାନଙ୍କୁ ଦର୍ଶନ କଲା ପରେ, ମୁଁ କଣ ଏମିତି ଥିଲି କି? ମୁଁ ଯେତେବେଳେ ଘରେ ଥିଲି ତାର ମୋର କଣ ଲାଭ ହେଲା? ମୁଁ ବୈଷ୍ଣବ ହେଲା ପରେ, ମୁଁ ଗୁରୁ ଗ୍ରହଣ କଲା ପରେ, ପ୍ରଭୁପାଦଙ୍କର ସେବା କଲା ପରେ ମୋର କଣ ଲାଭ ହେଲା ଜୀବନରେ? ଏଇ ଲାଭ ହେଇଛି ମୋର ହୃଦୟରେ କପଟତା ଆସିଲା। ଏଇ ଜୀବନ ଏୟା ବହୁତ ସୂକ୍ଷ୍ମ ଜୀବନ, ବହୁତ ସୂକ୍ଷ୍ମ ଜୀବନ ଭକ୍ତି ଜୀବନ, କାରଣ ଏସବୁ ଅନ୍ତର୍ଭାବକୁ ଶୁଦ୍ଧ କରିବାର ଜିନିଷ ନା, ଆମ ଅନ୍ତର୍ଭାବକୁ ଶୁଦ୍ଧ କରିବାକୁ ପଡିବ। ସାଧନ ଭଜନ ଏଇଥିପାଇଁ କରୁଛି, ପ୍ରାର୍ଥନା ବି କରୁଛି, ଅନନ୍ଦତନ ଚକିଙ୍କର ରକ୍ଷା କରନ୍ତୁ ପ୍ରଭୁ। ଆଉ ଏଇଟା ସରଳ ପ୍ରସେସ, ମା ଛାଡ଼ିଦେବେ, ସରଳତା ରହିଲେ କଣ ହବ? ସରଳ ଛୁଆ ମା ତାର କଣ କଣ କରୁଛି? ନିଜ ମଳ ସଫା କରିଦେଉଛି, ତା ପ୍ୟାଣ୍ଟ ସାର୍ଟ ଧୋଇ ଦେଉଛି, ତା ଲୁଗାପଟା ତାକୁ ପରିଷ୍କାର କରିଦେଇ ତା ଦେହକୁ ସବୁ ଧୋଇଦେଉଛି। ମା ମାନେ ମୁଁ ସବୁ ଦେଖିଛି ପିଲାମାନେ ସବୁ ଝାଡ଼ା ଝାପଟେ ପଳାନ୍ତି ପ୍ୟାଣ୍ଟ ସାର୍ଟରେ, ସବୁ ଛୋଟ ପିଲା ନା ସବୁ କରି ତାକୁ ପରିଷ୍କାର ପରିଚ୍ଛନ୍ନ କରି ସବୁ ହଳଦୀ ସୋରିଷ ତେଲ ମାରନ୍ତି। ସେତେବେଳେ ଯେମିତି କଣ ସେଣ୍ଟ ନଥିଲା, ଏବେ ଗୋଟେ କଣ ପିନ୍ଧି ଦେଉଛନ୍ତି, ସେ ପ୍ୟାଣ୍ଟ ତଳେ ତାକୁ ପିନ୍ଧି ଦେଉଛନ୍ତି, ସେଟା ଝାଡ଼ା ଯିବ ତା ଦେହରେ ଲାଗିକି ରହିବ। ଏଇଟା କି ମୂର୍ଖ ଗୁଡା ତୁମେ, ଗୋଟେ ମୂର୍ଖ ତୁମେ ସବୁ, ଏଇଟା ସବୁ ବିଦେଶରୁ ଶିଖିକି ଆସିକି ଗୋଟେ ମୂର୍ଖ ନାହିଁ, ତା ମଳଟା ତାର କଣ ଲାଗିକି ରହିଲା? ତା ଦେହରେ ଲାଗିକି ରହିଲା ନା, ଆସି ତାର ସେମିତି ବୁଲୁଥିବ। ଆଗରୁ ମା ମାନେ କଣ ଦେଖିଦେବେ ପିଲାର ଓଭରେ କଥା, ସେ ପ୍ୟାଣ୍ଟକୁ ଧୋଇଦେବେ, ଆଉ ଛୁଆ ଲଙ୍ଗଳା ବୁଲେ, ତାର ଗୋଟେ ସୂତା ବନ୍ଧା ଯାଇଥିବ, ଲଙ୍ଗଳା ବୁଲୁଥିବ, କଣ ଅସୁବିଧା ହେଲା? ଆଉ ସେତେବେଳେ ତ ସେଣ୍ଟ ନଥିଲା, ଏ ଛୁଆ ଆଜିକାଲି କଣ ଛୁଆଙ୍କୁ ସବୁ ମାରିଦେଉଛନ୍ତି ସେଣ୍ଟ ପ୍ୟାଣ୍ଟ କଣ ସବୁ ରଖିଦେବି ମାରିଦେଇଥିବେ, ଛୁଆ ଆଉ ଗନ୍ଧ ହବନି। ମା ମାନେ କଣ କରନ୍ତି, ସେ ଯୋଉ ସୋରିଷ ତେଲ ହଳଦୀ, ଛୁଆ ପେଟ ଖରାପ ହେଇଥିବ, ସେ କ୍ଷୀର ଖାଇଥିବ, ଗନ୍ଧ ହବ, ତା ଛୁଆ କିଏ ଧରିବେନି, ସେ ସୋରିଷ ତେଲ ହଳଦୀ ମାରିଦେବେ। ମୁଁ ଛୋଟ ପିଲାବେଳେ ଦେଖିଥିଲି, ଏଇଟା ଛୋଟ ପିଲାବେଳେ ମୋର ନଜର ରହିଛି, ମୁଁ ଏବେ କୋଉଠି ଦେଖୁନି ସେଇଟା, ମୁଁ ସେ ଏବେ ମୋର ମନ ପଡ଼ିଛି, ହଁ ଛୋଟ ପିଲା ଏମିତି କରୁଥିଲେ। ମା ସବୁ କରିଦିଏ ସେଇଭଳି, ଆମକୁ ଆମେ ଯଦି ସରଳ ହେଇକି ଭଗବାନଙ୍କର ଭଜନ କରିବା, ସାଧୁଗୁରୁଙ୍କର ଆଶ୍ରୟ କରିବା, ସେଥିପାଇଁ ସେ ଭକ୍ତିନାଥ ସରସ୍ୱତୀ ଠାକୁର ଇମ୍ପୋର୍ଟାନ୍ସ ଦେଲେ, ସିମ୍ପ୍ଲିସିଟି ବୈଷ୍ଣବିଜିମ୍। ତୁମେ କେତେ ପ୍ରଚାର କରୁଛ, ତୁମେ କେତେ ବଡ ମନ୍ଦିର କରିଛ, ତୁମେ କେଉଁ ସ୍ଥିତିରେ ଅଛ, ସେଠି ସେଟା ଇମ୍ପୋର୍ଟାଣ୍ଟ, ଭକ୍ତି ଯୋଗରେ ଏଇଟା ବଡ଼ ଗୁରୁତ୍ୱ ନୁହେଁ। ତୁମେ କେତେ କ'ଣ ସେବା କରୁଛ, ତୁମର ଇଣ୍ଟରନାଲ୍ ମୁଡ୍ କ'ଣ, ତୋର ଆନ୍ତରିକ ଭାବଟା କ'ଣ, ତୁମେ ଜଣେ ଶିଶୁ ଭଳି ସରଳ କି, ତାହେଲେ ତୁମେ ବୈଷ୍ଣବ, ତାହେଲେ ତୁମେ କୃଷ୍ଣଙ୍କ କୃପା ପାଇପାରିବ, ଆଉ କୃଷ୍ଣ ତୁମକୁ ଗ୍ରହଣ କରିକି ତୁମକୁ ଶୁଦ୍ଧ କରିଦେବେ। ଆଉ ତୁମେ ଶିଶୁ ଭଳି ସରଳ ନୁହେଁ, ତୁମେ ତୁମେ ସଫା କର ନିଜ, ଜାତଗୁରୁ କହୁଥିବେ, ତୁମେ ଦେଖୁଥିବ ଶୁଣୁଥିବ, କେତେ କ'ଣ କରୁଛ କର, ନିଜେ କର। ସରଳତା ବହୁତ ବଡ଼ ସମ୍ପତ୍ତି, সিম্পলিসিটি যে বেশি নয়, শিশু ভাই সরল হওয়া পড়ব। এই কথার এটি আমি পড়ে আসলে অন্তর ভাবনাটা শুদ্ধ হওয়া দরকার, নির্মল হওয়া দরকার, তার প্রেম উদিত হওয়া। কাপড়টা থাকা পর্যন্ত হবনি, কেবে হবনি, যেমন ডুপ্লিসিয়াস সেমান হৃদয়ের কেবে প্রেম আসবনি। কাপড়টা হইলে দূর প্রবেশ প্রেমর পুর জীবর হৃদয় ধন্য করে, অতএব প্রেম প্রেমরত্ন প্রেমধন আনিবারে বহু যত্ন সে লিখেছেন সেটি নৃতন দাস ঠাকুর। অতএব প্রেমধন কাপড়টা রখ বহু দূরে, সে লাস্টকু লিখলে কাপড়কে বহু দূরে রখ, যদি প্রেম ধনকে তুমি আনিবা চাহ তো বহু যত্নরে তাকে দূর কর কাপড়টা, ডুপ্লিসিয়াস নেচার। জন ভালো পাওয়া আনে দেখলে সে কুহ ওড়িয়ার কোণ কুহ গছ মূলর পাঁ দেব চেরাটা কাটে দাও, চেরাটা কাটে দিয়ে দিব উপরে পাঁ ঢাল দেব। ওহ, এটা বৈষ্ণব রাজ্যের সবুঠু জঘন্য যদি কিছু কাম থাকে, যদি তোমার কিছু কিছু গোটে জঘন্য অপরাধ থাকে, এটা সবু কাপড় থাকে, এতে ভগবান কেবে খুশি হবেনি। কারণ আমি আমি জনকে এমনি ব্যবহার করার দ্বারা সি আমি কেউ ভাবনার দেখুছে, আমি তোমাকে কেউ ভাবনার দেখুছে। দেখো মু ভাবলে মু ভালো পাওনি, ভাবলে দেখ আস 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 ভাবলে কিন্তু আছো কোন আছো কোন নাই, হ্যাঁ পড়ে গেল পরে ইয়া করছি সে করছি তা করছি। আচ্ছা এইটা যেতে মু তাঙ্কু কপটরে ব্যবহার করলে সি মতো কেউ দৃষ্টি দেখলে বন্ধু দৃষ্টি, কিন্তু মু কপট ব্যবহার করে তাঙ্কু কেউ দৃষ্টি দেখুছি শত্রু দৃষ্টি। ভগবান কাহ কোন বিচার করিবে, ভগবান পাখে শত্রু কি হব, সে খারাপ লোক শত্রু হইবে, তুমি খারাপ তুমি শত্রু হও। মনে করতো জন খারাপ লোক, মনে কর ভাবলে খারাপ লোক, সে যদি খারাপ লোক তাঙ্ক সহ আমি ভালো ব্যবহার করে কোণ আবশ্যক লা, তাঙ্ক সহ ভালো ব্যবহারটা করিদেবে যেতে সে কোণ মতো বিশ্বাস কলে, সে খারাপ লোক বিশ্বাস কলে যে ই লোকটি ভালো, কিন্তু আমার বিচার কোণ হয়েছে সে লোক হচ্ছে খারাপ। তাহলে আমার দুজন ভিতরে যে সম্বন্ধটা বিচার কি করবে ভগবান, ওইটা বিশ্বাসঘাতটা ই কোণসে তুমি যাকে ভালো পাও না ঠিক আছে, পে অবসেন্স কিপ ডিস্টান্স, তাকে ডিস্টার্ব করো না, তার তার তাকে তার তার হৃদয়ে গোটে গোটে আঘাত করো না, দূরেই রু প্রণাম করো দূরেই রু, তা ঘৃণা করো না, তোমার মত সহ তার মত সহ তোমার মত ঠিক পড়ুনি, বা তুমি তা ভাবুছ তা সে মোর ভজন পথরে বাধা, ঠিক আছে তুমি দূরে আস দূরে আস। সে কেতবে আসু কেতবে আসু আমি সব এটা পড়ুতু না, এটা সব নাটক ফাটকর পড়ছু সেসব কুহতি, মু তাঙ্ক জীবন মু তাঙ্ক জীবন পথরে মু কণ্টক হওয়া পাই চাহ না, মু কাহি তার জীবনের পথরে গোটে কণ্টা হয়ে ঠিয়া হবি পলাই যাবি। এসব রাইটর মানে লেখন শুন, এই নাটক রাইটর মানে এগুলো লেখা, আমি কাহ জীবন পথরে কণ্টা হব না, সেমান এমনি লিখি দিন সেমান দূরে আস। আমি কর্মী বলে কুছে, কিন্তু কর্মী লোক কর্মী জীবনের বি নীতিবাদী লোক আছে, আমার প্রিন্সিপাল নীতির উপরে আমি ভক্তি, আমি তো নীতি স্টেজকে বি আসিপার না, হৃদয়ে এইসব জিনিস রহলে হৃদয় ভাবনাটা শুদ্ধ হবনি। আস ভগবান যে আমার হৃদয় ভিতরে প্রতি ক্ষণ প্রতি মুহূর্তে আমার সমস্ত মনোভাব জাণুছেন, সে বিরক্তি অবস্থায় অছেন, আমরা গোটে গোটে যা কুহ গোটে অত্যন্ত ডিসপ্লিস মুডরে অছেন, অসন্তোষ ভাবরে অছেন, সেপাই আমি অসন্তোষে রয়েছি। গোটে জীব অসন্তোষে কাহিঁ রয়েছে, ভগবান তাপরে অসন্তোষ, কিন্তু সে যেত প্রকার ডিসপ্লিস কাম কলে, কারণ তার হৃদয়টা শুদ্ধ নুয়ে না। ভগবান এই জিনিস ভগবান কাহ সে শিবকেট করতে, ভগবান কাহি বৃন্দাবন কাহি বৃন্দাবন কু জরি হলে, মথুরা দ্বারকার বি সেইভাবে ত্যাগী ভক্ত লে, তাঁর স্থিতি নেই সে প্রেম করুলে, কিন্তু ব্রজবাসী মানুষ কৃষ্ণ কেউ ভুলি পার নে, কিন্তু সে অতি সরল যা বুঝি দিতে সে বুঝি হলে। যাচ্ছি বাবা মু যাচ্ছি কেত মু আসবি, ব্রজবাসী মানে বুঝিদেলে কোণ কৃষ্ণ যাচ্ছেন আসবে কালি আসবে, তো কোণ ডেলি ভাবতে কালি আসবে, হ্যাঁ সরল মু অল্প কিছু কাগজ অছি মু অল্প কিছু কার্য সারিকি যাবি, নন্দ মহারাজ ভাবুলে অল্প কিছু কার্য অছি, কৃষ্ণ মতো আসবে অল্প কিছু কার্য, কানা কইছেন অল্প কিছু কার্য, বাস আর বিশেষ কিছু মুন্ড পুরান, କୃଷ୍ଣ ଏଇଥିପାଇଁ ବିଚଳିତ ହେଇଯାଉଥିଲେ, ଚକିତ ହେଇଯାଉଥିଲେ, ଯେମିତି ଜଣେ ଗୋଟେ ସରଳ ଛୁଆଟେ ଅଛି, ସେ କୋଉଠି ଖାଇବ, କୋଉଠି ରହିବ, ସେ କୁଆଡେ ତାକୁ ସ୍କୁଲକୁ ଗଲେ, ବଜାରକୁ ଗଲେ, କିଏ ଚିନ୍ତା କରେ? ତା ମାଆଟା ସବୁବେଳେ, ମାଆଟା ସବୁବେଳେ ହବ କଣ ଛୁଆଟା ଗଲା, କଣ ପାଠ ପଢୁଥିବ, ଖାଇବାକୁ ଦେବେ କି ନାହିଁ? ଆଗରୁ ସବୁ ସ୍କୁଲରେ ଆଉ ଖରାବେଳେ ଛଡ଼ା ଯାଏ ନା, ସେସବୁ ଆସୁଥିଲା ଆମେରିକାରୁ, ଆମେ ଯେତେବେଳେ ପାଠ ପଢୁଥିଲୁ ଆସୁଥିଲା, ହଁ କେୟାର ଫୁଡ଼, ସେଟା ହଉଛି ବୁଲଗାର, ଏସବୁ ଗହମ ଦାନା ଟିକ ଟିକ ବହୁତ ବସେ ସେଗୁଡ଼ା, ଆଉ ଛତୁଆ, ଆଉ ସେ ଗୋଟେ ମିଲ୍କ ପାଉଡର ଆସେ, ସେ ଯୋଉ ମାଙ୍କ ଇଏ ଚିଲେ ଚିହ୍ନ ଥିବ, ଇଏ ଗୋଟେ କ'ଣ ବିରାଡ଼ି ଭଳିଆ ଗୋଟେ ଚିହ୍ନ ଥିବ, ମିଲ୍କ ପାଉଡର ବିଦେଶର, ସେଗୁଡ଼ା ସବୁ ଆମେରିକା ସବୁ ସରକାର ଦେଉଥିଲା ସେତେବେଳେ ମାଗଣା, ଇଣ୍ଡିଆର ଗରିବ ଲୋକ ଖାଇବା ଛୁଆକୁ, ସେଗୁଡ଼ା ସବୁ ସ୍କୁଲରେ ରୋଷେଇ ହୁଏ, ସେଗୁଡ଼ା ସବୁ ଛୁଆଙ୍କ ଛୁଆଙ୍କୁ ସବୁ ଖାଇବାକୁ ଦିଆଯାଏ। ଯୋଉ ଛୁଆଟା ସରଳ ସେ ଘରେ ଖାଇକି ଦିଓଳି ତିନିଓଳି ଖାଇ, ତା ମା ତାକୁ ସ୍କୁଲକୁ ପଠେଇଦିବ, ସେ ମା ଛୁଆ ଖାଇସାରିଲେ ମା ଚିନ୍ତା କରୁଥିବ, ଛୁଆଟା ଖାଇଲେ କଣ ହେଲା କଣ ନାହିଁ, ସ୍କୁଲରେ କଣ ଦିଆହଉଥିବ କଣ ନାହିଁ, ମା ଚିନ୍ତା କରୁଛି। ଛୁଆର ଛୁଆ ଭଲରେ ଥାଉ ଯାହାର ଥାଉ, ବଡ ନ ହେଉଛି ମା ଉପରେ, କାରଣ ସେ ସରଳ ବ୍ରଜବାସୀ ମାନଙ୍କୁ ଭଗବାନ, ତାଙ୍କ ହୃଦୟ ଏତେ ନିର୍ମଳ ଏତେ ସରଳ, କୃଷ୍ଣ ସବଳ ତାଙ୍କ ଚିନ୍ତାରେ ଥିଲେ, ଗୋଟେ ଡିଭାଇନ୍ କ୍ୱାଲିଟି ନା। ସମସ୍ତ ସାଧନ ଭଜନ କଲା ପରେ ଏ ଆର୍ଯ୍ୟବମ ଯୋଉ ଗୁଣ, ସରଳତା ଯୋଉ ଗୁଣ, ଏଇଟା ବ୍ରାହ୍ମଣ ଗୁଣ, ବ୍ରାହ୍ମଣ ଯେତେ ଗୁଣ ଭିତରେ ଅଛି ଏଇଟା ଶ୍ରେଷ୍ଠ ଗୁଣ, ଆର୍ଯ୍ୟବମ ସରଳ, ସରଳତା ନହେଲେ ସାଧନ ହବନି, ସାଧନ ହବନି। ମନ ଭିତରେ ମନର ଯୋଉ ଭାବନା ଗୁଡିକ ରହିଛି ନା, ଭଗବାନ କେବେ ଗ୍ରହଣ କରିବେନି, ଆରେ ସରଳ ନୁହେଁ କମ୍ ସେ କମ୍। ଭଗବାନ ଏଥିପାଇଁ କେତେ ଲୋକଙ୍କୁ ବହୁତ ଭଲ ପାଉଥିଲେ, ଯଦିଓ ତାଙ୍କର ବିଚାରଧାରା ଭୁଲ ଥିଲା, କିନ୍ତୁ ବହୁତ ଭଲ ପାଉଥିଲେ। କାହାକୁ? ଯେମିତି କର୍ଣ୍ଣକୁ ବହୁତ ଭଲ ପାଆନ୍ତି ଭଗବାନ କୃଷ୍ଣ, କାହିଁକି ସେ ଷ୍ଟ୍ରେଟ୍ ଫରୱାର୍ଡ, ସେ କପଟ କପଟି ନୁହେଁ, ସିଧା ସିଧା, ନାଇଁ କୃଷ୍ଣ ମୁଁ ଏଟା କରିପାରିବିନି, ଯଦି ଏଟା ଠିକ ନୁହେଁ, କୃଷ୍ଣ ଯାହା କହୁଛନ୍ତି ମାନିବା ଦରକାର, ସେ ସିଧା ଶକୁନି ବଳି ନୁହେଁ, ଦୁର୍ଯ୍ୟୋଧନ ବଳି ନୁହେଁ, କଲମ ଖୋଲା କହିଦେଉଥିଲେ, ନା ଏଟା ମୁଁ କରିପାରିବିନି, ମୁଁ ଜାଣିଛି ମୁଁ ପାଣ୍ଡବଙ୍କର ପୁତ୍ର, ବିଳମ୍ବ ହେଇଯାଇଛି, ମୁଁ ତାଙ୍କର ଋଣୀ, ମୁଁ କେବେ କରିପାରିବିନି। ବୈଷ୍ଣବତା, ସେ କୁନ୍ତୀଙ୍କର ପୁତ୍ର, ସେ ବୈଷ୍ଣବ, ବୈଷ୍ଣବତା ଅଛି ତାଙ୍କ ପାଖରେ, ହୃଦୟରେ ଯୋଉ ଭାବକୁ ଶୁଦ୍ଧ ନ କଲେ ପ୍ରେମ ଉଦିତ ହବନି, ପ୍ରେମ ଉଦିତ କେବେ ହବନି। ପ୍ରେମର ଇଏ ହଉଛି ମହିମା, ସବୁ କେ ତ୍ୟାଗ କରିଦେବେ କୃଷ୍ଣଙ୍କ ପାଇଁ, ନିଜ ସୁଖ କିଏ ତ୍ୟାଗ କରିପାରିବ, ଏ କଥାରେ ଆମେ ଯାଇଥିଲେ, ନିଜ ସୁଖକୁ, ପୁଣି ସେ ସୁଖ କେଉଁ ସୁଖ ନା, କୃଷ୍ଣଙ୍କୁ କୋଳରେ ଧରି କୃଷ୍ଣ ସ୍ତନପାନ କରୁଛନ୍ତି, କୃଷ୍ଣ ଆନନ୍ଦରେ ଅଛନ୍ତି, ହାସ୍ୟ ତାଙ୍କ ମୁଖମଣ୍ଡଳ, ହାସ୍ୟ ମୁଖମଣ୍ଡଳକୁ ଦର୍ଶନ କରୁଛନ୍ତି, ତାକୁ ଦର୍ଶନ କରିବାର ଯୋଉ ସୁଖ ତାକୁ ଉଚ୍ଚସ୍ତର ଛାଡ଼ିଦେବେ, କାହିଁକି କ୍ଷୀରକୁ ରକ୍ଷା କରିବା ପାଇଁ। ବଡ ହେଲା ତାଙ୍କ ନିଜ ସୁଖର, ସେ କଣ କହିଥାନ୍ତେ, ଆଉ କ୍ଷୀର ଗଲା ଗଲା ଏତେ ଆନନ୍ଦ ମିଳୁଛି କଣ, ନାଇଁ ନାଇଁ ନାଇଁ, ସେଠି କୃଷ୍ଣଙ୍କର ସୁଖକୁ ସେ ଦେଖୁଛନ୍ତି, ତେଣୁ କୃଷ୍ଣଙ୍କୁ ଏଇଟା ଅପମାନ ଲାଗିଲା ଭଳି ଲାଗିଲା। ମୃଷା ବୃଥା ବି ବାଲ୍ୟ ସ୍ୱଭାବତ ଅସୃଜସ୍ୟ ସ, ଏଣେ ଶିଳାପୁତ୍ରକୁ ଆଣିକି କଣ, ଶିଳୁପଟକୁ ଆଣିକି ହାଣ୍ଡିଟାକୁ ଛିଦ୍ର କରିଦେଲେଣି, ଭାଣ୍ଡଟାକୁ ଛିଦ୍ର କରିଦେଇକି କିନ୍ତୁ କାନ୍ଦୁଛନ୍ତି, ଛୁଆମାନଙ୍କର ଏଇଟା ସ୍ୱଭାବ, କଣ କରିବେ, ଭୁଲ କଲା ମାନେ ଏହା ସରଳତା, ସରଳତା ଜ୍ଞାନ ଆଉ, ପାପିର ଡାକ ଠାକୁର କେମିତି ଶୁଣନ୍ତି, ଆମେ ଭକ୍ତ କିନ୍ତୁ ଆମର ପ୍ରାର୍ଥନା ହଉ ସବୁ ପାପିର ପ୍ରାର୍ଥନା, ଆମେ ଯଦି ଭକ୍ତ ଆମେ ତ ଦୁର୍ଜନ ସଦା ଦୁରାଚାର, ଆମର ଜୀବନ ସଦା ପାପିର, ଏସବୁ କଣ ଯିଏ ପଢିବ କହିବାରେ ବୈଷ୍ଣବ ମାନେ ମାନେ କଣ ସବୁ ପାପି ଭଳିଆ ପ୍ରାର୍ଥନା କରୁଛନ୍ତି, ପାପି ଯେମିତି ପ୍ରାର୍ଥନା କରେ, ମୋର ଏଇ ପ୍ରଭୁ ମତେ କଣ କୁହେ, ଗୋଟେ ପାପି ଲୋକ ମନ୍ଦିର ଗଲେ କଣ କୁହେ, ପ୍ରଭୁ ମୁଁ କାନ ଦେଖୁ ନା, କାନ ଧରିକି ପ୍ରଭୁ ମୁଁ କେତେ ଅପରାଧ କରିଛି, ଏମିତି କରିଛି, ମୋତେ କ୍ଷମା କର। ପ୍ରକୃତରେ ପାପି ସିଏ ବି ଠାକୁରଙ୍କ ଆଗରେ କହିଦେଉଛି, ତାର ଆମେ କଣ, ଆମର ଭାବଟା କଣ, ଆମ ଭାବ ହଉଛି ପ୍ରକୃତରେ ଆମେ ହଉଛି ପାପି, কিন্তু আমি আচরণ করছে কোন ধর্ম, ধর্মটা আচরণ করছে না, এটা গোটে ভুল কোণ রয়েছে না, ধর্মর আচরণ করিবার অভিমানরে মু যে পাপি এটা ভুলে যাচ্ছে। আসে কোণ পাপি কোণ পাপি ধর্ম আচরণ করিপার সেপা সে আডমিট করে নেছে, সে আডমিট করে নেছে, সে মানি নেছে, তো ধর্ম আচরণ করা তাকে সময় নেই। আমি যদি ধর্ম আচরণ করছি, ধর্ম বলরে আমি আমার যে পাপ বৃত্তি রয়েছে বা পাপ ভাবনা রয়েছে সেটা ঢাকি হয়ে যাবে, সে প্রার্থনা করে পার না। বালক ইসু বালক সব বালক কোণ করব ভুল করব কাঁদি পকাইব, বৈষ্ণব ভাবনাটা সে যে প্রকৃত সরল বৈষ্ণব সে কিছু ভুল করলে না ভগবান বাড়ি কাঁদিব, মু এটা করেদেলি প্রভু আপনার মধ্যে ক্ষমা কর। সে দম্ভ আও করবে যার যার কপট স্বভাব সে ভুল কলা পরে বি কোণ কুহতি চোরি উপরে হেমা জোরি, জাঁচ না ভাবল শুনেছ কোটি শুনেছিল জাঁ খালি মু যা কুছ খালি কুছ আজ্ঞা তুমি জাঁ শুন না কোটি শুনছ তুমি কমিন প্রভু তুমি শুনছ কোটি এটা হ্যাঁ না তুমি আড়ে কোটে এটা তুমি আড়ে আসবে চোরি উপরে হেমা জোরি, সে চোরি করতিব সে পুরো তুম উপরে চড়ব, চোরি করদেব চোরি করে তো সে মা মানুষ কুহতি আমি ছোট পিলা সব শুনেছি চোরি উপরে হেমা চোরি কিন্তু তুই বদমাস করিকি আইলু ওল্টি ফুট তাপরে তাপরে দাদাগিরি আবার এটা কুহতি চোরি উপরে হেমা চোরি আমার সে ভাবনা কপটের ভাবনাটা সরল ভাবনাটা সরল লোকের ভাবনা অলগা, সরল ভুল করদেব কান্দিব ভগবান ডাকিও বৈষ্ণব সেয়া না সে আম বৈষ্ণব প্রার্থনা গুড়ি সব সেয়া না সরলর প্রার্থনা না বৈষ্ণব যে ধারা তার যে ভাব অত্যন্ত এইসব অত্যন্ত সরল ভাবে সব কৃষ্ণ কোণ করছেন মৃষা এটি চক্রবর্তী অর্থ কহিলেন মৃষা এটি কহিলেন না ভিত্তা মৃষাশ্রু যতস্ম না রহ জঘাস হৈয়ঙ্গ মনন্তরম গতঃ, একান্তকু এনে পলাই যাচ্ছেন একান্তরে বসি কান্দুছেন এনে মাখন খাওছেন কাই কাই কাঁদুছেন মৃথা সরি মৃষা মিচ্ছর কাঁদুছেন পিলা তো সতরে কাঁদে মিচ্ছর কৃষ্ণ কাঁদুছেন যশোদা আসলে দেখিব না কান কাঁদুছে মানে সে দেখিল না তা হৃদয়টা বালানাম নারীনাম রোদনম বলম স্ত্রীর আর ছুয়ার বড় হচ্ছে কান্দা সে সবুড়ে ডিগ্রি পাই যাবে স্ত্রী লোক আলক জাঁচ না আর তরলে যাবে তুমি আল করি কান্দবে ভুল করি কান্দবে হ্যাঁ মতো তুমি কিছু করো না মু আসলা দিন ঘরে রহলি মো জীবনটা বেকার হয়ে গেল কিন্তু তু তো যেটা ভুল করছি মানু আগে সেটা সেটা আগে কহবনি খটি খটি মুলি ঘর মরে এমনি হল সেমতি হল সে এমনি কান্দব সেটা তু চুপ করে পাটি বন্ধ করি আলক সে নারীর আলকর বল হচ্ছে রোদন বল কান্দলা মানে তাঁর মা কিছু কহবনি কৃষ্ণ কোণ কোণ কহলে আরে ভুল তো করেদেলি রাগ লাগিলা ফটাই দিলে হাঁডিটা যশোদা নিশ্চিত রাগিবে তো মতো এমনি গোটে কাম করা পড়ে যশোদা দেখলা মানে চুপচাপ যেমনি রয়ে কান্দবি মো আখির লোক যশোদা হজম করদেব যে কোলর ধরিকি মতো স্তন্যপান করি আনন্দ সাগরে বুড়ুলে সে মো আখির লোক হজম করদেব সে বল যশোদার না কৃষ্ণ জাঁতি ভাল যশোদা সবু সহিদেব কিন্তু মোর লোহক কেবে সহি পারে পিলার লোহটা মা গোটে রক্ত টোপা বেড়ে গোটে পিলার গোটে তার বাড়া করে গোটে টোপা লোহ বহুছে মা দেহ রক্ত শুখিয়াছে ই সাধারণ মার আসি যশোদা মৃষা মৃষা আশ্র একান্তর যাই আখির মিছর লোহ বাহার করলে যশোদা কৃষ্ণ মু জাঁনি যশোদা কোণ পাগলি হয়ে যাব মো নাই মো আখির লোহ দেখলে পাগলি হয়ে যাব সে আর ইয়ে হাঁডি ভঙ্গা কু সে রাগিব মু তো রাগি হাঁডি ভাঙি দেলি পুরো সি রাগিব কি আহ মো লোহ দেখলা মানে তা মন তরলি যাব ସେ ବସିକ ଆଖିରୁ ଲୁହ ହଉଛି ଆଉ। ଯଶୋଦା ତାର ଆସି ଦେଖିଦେଲେ କ'ଣ, ହାଣ୍ଡି ଭାଙ୍ଗି ଯାଇଛି, ଗଦି ମନ୍ତ୍ର ହାଣ୍ଡି ଭଙ୍ଗା ହେଇଯାଇଛି। ଦେଖିଲେ କେଉଁଠି ଭଙ୍ଗା ହେଇଛି, କାରଣ ଦଦି କେମିତି ଜାଣିଲେ ଭାଙ୍ଗିଛି ବୋଲି, ଦଦି ଗୁଡ଼ା ସବୁ ବୋହିକି ଯାଇଛି, ଦହି ସବୁ ବୋହି ଯାଇଛି। ଆଚ୍ଛା ଚିନ୍ତା କର, ଦହିଟା ଯେଉଁ ମନ୍ଥନ କରିଥିବେ ତାର ଅଧା ଷ୍ଟେଜ୍ ମଧ୍ୟ ମନ୍ଥନ କରିଥିବେ କି ନାହିଁ, କିଛି ତ ମନ୍ଥନ କରିଥିବେ, ତାର ମାଖନ କିଛି ବାହାରି ଆସିଥିବ, ସେଗୁଡ଼ା କାହା କାହା ଗୋଡ଼ରେ ଲାଗିଥିବ, କ୍ରିଷ୍ଣ ଗୋଡ଼ରେ ଦହି ମାଖନ ସବୁ ଲାଗିଛି, ଏ ଚିହ୍ନଟା ଭଲ ପାଦ ଚିହ୍ନଟା ସବୁ ପଡ଼ିଯିବ। କୃଷ୍ଣ ଭାବୁଛନ୍ତି ଯଶୋଦା ମୋତେ ଧରିପାରିବେନି, ମୁଁ କେଉଁଠି କେଉଁଠି ଅଛି, କିନ୍ତୁ କୃଷ୍ଣ ନିଜେ ନିଜେ ଧରା ପଡ଼ିଯାଉଛି। ପ୍ରେମର ବଳ ଅଛି ନା, ଯଶୋଦା ଆସି ଦେଖିଲେ, ଦେଖିଲେ ଦଦି ଭାଣ୍ଡିଟା କେଉଁଠି କଣା ହେଇଛି, ଦେଖିଦେଲେ କେଉଁଠି ତଳେ। ଆଚ୍ଛା ଉପରେ କାଇଁ କଣା କଲେନି, ଉପରେ କଣା କରିଥିଲେ ଆବାଜଟା ଜୋର ହବ, ଯଶୋଦା ଆର ଘରେ ଯଶୋଦା କ୍ଷୀର ଓହ୍ଲଉଛନ୍ତି ନା, କ୍ଷୀରଟା ଓହ୍ଲେଇବ ମାନେ କଣ, ତାକୁ ପୁଣି ପାଣି ପକେଇଥିବେ, ତାକୁ ଥଣ୍ଡା କରୁଥିବେ, ଜାଳ କମେଇଥିବେ, ବସେଇକି ଆସିବେ ନା, ୟାର ଭିତରେ କଣା କରିଦେଇକି ଏଣେ ଆସିକି ମାଖନ ବସିକି ଖାଇଲେ। ଆଉ ଯଶୋଦା ଯେତେବେଳେ ଫେରିଲେ ଦେଖିଦେଲେ ଉପରେ ହାଣ୍ଡିର ଉପରଟା ମାଖନଟା ଦହିଟା କଣ ଫୁଲ କରିକି ମଥା ଯାଏ କି, ଅଧା ଅଧା ଉପରୁ ଟିକେ ମଥା ଯାଏ, ଉପରେ ମାରିଦେଲେ ଢନ୍ ଟନ୍ 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 ହବ ନା, କଣ ଫମ୍ପା ମାଟିଆର ସବୁଠୁ ବେଶୀ, ଫମ୍ପା ମାଟିଆର ସବୁଠୁ ବେଶୀ କୋଉ କଥାରେ କୁହାଯାଏ, ଟଙ୍କା ନଥିବ ସେ ବଡ଼ ବଡ଼ କଥା କହୁଥିବ, ତାର ଜ୍ଞାନ ନଥିବ ସେ ବଡ଼ ବଡ଼ କଥା କହୁଥିବ, ହେ ମୂର୍ଖଙ୍କୁ ପମ୍ପା ମାଠିଆର ଶବ୍ଦ ବେଶୀ, ଆସି ଶବ୍ଦଟା ହବ ଯଶୋଦା ଶୁଣିଦେବେ, ସେ ନିଶ୍ଚିତ ତଳୁ ମାନେ, ତେଣୁ ଯଶୋଦା ଆସି ଦେଖିଦେଲେ ଖୁସି ହେଇଗଲେ, କାନର କେତେ ବୁଦ୍ଧି, ନଷ୍ଟ ହେଇଯାଇଛି ଧନ ସବୁ ଚାଲିଗଲାଣି ଏତେ। ଆଚ୍ଛା ଯେଉଁ କ୍ଷୀରଟା ତୁମେ ବଞ୍ଚିବା ପାଇଁ ଯାଇଥିଲ ସେଇ ସୁଗନ୍ଧି କ୍ଷୀରକୁ ତୁମେ ମନ୍ଥନ ବି କରୁଛ ନା, ନା ସେ ଆଉ କୋଉ କ୍ଷୀରକୁ ମନ୍ଥନ କରୁଥିବେ କି, ଯଦି ପୂର୍ବ ରାତିରେ ବସେଇଥିବେ ସେଇ ସୁଗନ୍ଧ ପଚାରିଣୀ ଯୋଉ କାଭିମାନେ ସମ୍ଭାଳି ଧବଳିର କ୍ଷୀରକୁ ସେଇଟାକୁ ମନ୍ଥନ କରୁଛନ୍ତି ଆଉ ଆଜିର କ୍ଷୀରକୁ ବସିଛନ୍ତି। ତାହେଲେ ତୁମେ ଯେଉଁ କ୍ଷୀରକୁ ରଖିକି ଆସୁଛ କ'ଣ ରକ୍ଷା କରିବା ପାଇଁ ଯାଇଥିଲ ସେଇ କ୍ଷୀରକୁ ଦେଖାଇ କାନା ନଷ୍ଟ କରିଦେଲ, ତୋ ଦୁଃଖ ହବା କଥା ନୁହେଁ, ଦୁଃଖ ହବା କଥା କି ନୁହେଁ, ତୁ ସେଥିପାଇଁ ତ କୃଷ୍ଣକୁ ଛାଡ଼ି ଯାଇଥିଲ ମୋର ନଷ୍ଟ ନ ହଉ ବୋଲି, ବର୍ତ୍ତମାନ ତ ତୁମର ଭାଙ୍ଗିଦେଲେ ହାଣ୍ଡିଟାକୁ, ଭାଙ୍ଗିଦେଲେ ହାଣ୍ଡି ଗଲା ଗଲା ଆଉ କଣ ଗଲା, ଦହି ବି ଗଲା, ଶ୍ରମ ବି ଗଲା। ଯଶୋଦା ଚିନ୍ତା କଲେ ଘରର ଜିନିଷକୁ ଯଦି ପର ଜିନିଷକୁ ଭାଙ୍ଗିଦେଲେ ମା ମା ବେଶୀ ଦୁଃଖ କରେ ନା, ଘର ଜିନିଷକୁ ଭାଙ୍ଗିଲେ ଦୁଃଖ କରେ, କାହିଁକି ଛୁଆମାନଙ୍କୁ ତୁମେ ସବୁ କିଛି ଜାଣିନ ଆଉ ଛୁଆଙ୍କୁ ଦେଖିନ, ତା ବାପା ଗାମୁଛାରେ ହାତ ମାରିଦେବ ତ, ଏ ଯେ ତୁମେ ଯିବ ସେ ଛୋଟ ଛୁଆଟାକୁ ସେ ତା ବାପା ଗାମୁଛା ଶୁ ତୁମେ ତାକୁ ଧରିବ କଣ କହିବ, ନା ନା ଏଟା ମୋ ବାପାର ଛୁଆଟାକୁ ତୁମେ କଣ, ଆଉ ମୁଁ କୁଆଡେ ଘରେ ଛାଡ଼ିଲିଣି ମୋର ମୋର ରେକର୍ଡ ବି ମୋର ମନ ନାହିଁ ବର୍ତ୍ତମାନ, ମୁଁ କାହାକୁ ଚିହ୍ନି ପାରିବିନି, ମୋର ସେତେବେଳେ କଥା ସବୁ ମନେ ନାହିଁ, ଛୋଟ ଛୁଆ ଛୋଟ ଛୁଆଙ୍କୁ ଦେଖିବ ତ ତା ହାତ ମାରିଦେବ ତ କହିବ ଏଇଟା ମୋର, ନାଇଁ ନାଇଁ ଏଇଟା ମୋ ବାପାର, ସେ ହାତ ମାରିଦେବନି ସାଇକେଲ ହାତ ମାରି, ନାଇଁ ଏଇଟା ଆମର ସେ ହାତ ମାରିଦେବନି, ଛୋଟ ପିଲାବେଳେ ତାଙ୍କର ଏଇ ଜ୍ଞାନ। ଯଶୋଦାଙ୍କୁ କେବଳ ଗୋଟେ ଦୁଃଖ ହଉଥିଲା ନଷ୍ଟ କଲା ଗଲା, କିନ୍ତୁ ଇଏ ତ ନିଜର ବୋଲି କିଛି ଭାବୁନି, ଘର ଜିନିଷ ବି ନଷ୍ଟ କରିଦଉଛି କାନା, ବାଳକ ସ୍ୱଭାବ କାହିଁକି ନୁହେଁ ଏଇଟା, ଏଇଟା ସେ ବାଳକମାନଙ୍କର ସ୍ୱଭାବ ନା, ତାଙ୍କ ତାଙ୍କ ଘର ଜିନିଷକୁ ପଡ଼ିଥିବ ଯଦି ତାଙ୍କ ବାଡ଼ିରେ ପଡ଼ିଥିବ ତାଙ୍କର କ'ଣ କୁହନ୍ତି, ସେ ଯେଉଁ ଝାଡ଼ନ୍ତି କୁଲା ଚାଲୁଣି ନା କ'ଣ କୁହନ୍ତି, ଚାଲୁ ସେ ତ ଧରି ପଳାଏ ସେଇଟା ଆମର। ଯଶୋଦା ଯଶୋଦା ଗୋଟେ ମାନେ ଏମିତି ପରିସ୍ଥିତିରେ ପଡ଼ିଯାଉଥିଲେ, ଦିଆଡ଼ୁ ପଡ଼ିଯାଉଥିଲେ, ସ୍ନେହ କୃଷ୍ଣଙ୍କର ସ୍ନେହ ପ୍ରେମ ତାଙ୍କୁ ଅନ୍ଧ କରିଦେଉଥିଲା, ଏଣେ ଭବିଷ୍ୟତ ଚିନ୍ତା କରୁଥିଲା, ଆରେ ଭବିଷ୍ୟତରେ ଯଦି କାହ୍ନା ଏମିତି ହବ ତାହେଲେ ନନ୍ଦରାଜ ଏତେ କଷ୍ଟ କରୁଛନ୍ତି ଆମେ ବୁଢ଼ା ବୟସରେ ଏତେ ଧନ ସମ୍ପତ୍ତି ସବୁ ରଖୁଛୁ କାହ୍ନା ସୁଖ କାହ୍ନା ତାହେଲେ କ'ଣ ଯତ୍ନ ନେବ, ତ ଘର ଜିନିଷ ଭାଙ୍ଗି ଦେଉଛି, ହେଲେ କ୍ରୋଧ ଆସେ ନା, ତାଙ୍କ ପାଇଁ କୃଷ୍ଣ ବଡ଼ ଥିଲେ, ଧନ ସମ୍ପତ୍ତି ବଡ଼ ନୁହେଁ, କିନ୍ତୁ କୃଷ୍ଣ ଯେମିତି ଭାବରେ କଣା କରିଛନ୍ତି ଛିଦ୍ରଟା କରିଛନ୍ତି କେମିତିରେ ହାଣ୍ଡିରେ, ଯଶୋଦା ଭାରି ଖୁସି ହେଇଗଲେ ଦେଖିକି, ଏ କାହ୍ନାରେ ଏତେ ବୁଦ୍ଧି ହେଇଗଲାଣି ଆଉ ଭଲ। ନଷ୍ଟ ହେଇଯାଇଛି, ସେଥିପାଇଁ ସେ ବିଚଳିତ ନୁହନ୍ତି, ସେମାନେ ବିଚଳିତ ନୁହନ୍ତି, କିନ୍ତୁ କୃଷ୍ଣର ବୁଦ୍ଧିକୁ ପ୍ରଶଂସା କରୁଛନ୍ତି। ଦୃଶ ଦସ୍ମନା ଶିଳାପୁତ୍ରେଣ ନିଶବ୍ଦ ଛିଦ୍ରାର୍ଥମ ଚକ୍ରପତି ଲେଖୁଛନ୍ତି। ଶିଳାପୁତ୍ର ମାନେ କ'ଣ, ଯେଉଁ ଶିଳୁପୁଆ ବା ପାଟଣ ବାଟ ଯାଏ, ନିଶବ୍ଦ ଛିଦ୍ରାର୍ଥମ ମୁଁ ଛିଦ୍ର କରିବି କିନ୍ତୁ ଶବ୍ଦ ହବନି। ତତ୍ତଳେ ପୁରା ତଳେ ମାରିଛନ୍ତି, ଉପର ମାରିଥିଲେ କ'ଣ ହେଇଥାନ୍ତା, ରାଗଟା କେମିତି ଦେଖୁନା, ଉପର ମାରିଥିଲେ ଶବ୍ଦ ତ ହେଇଥାନ୍ତା ହେଇଥାନ୍ତା, ଉପର କଣଟା ହେଇଥିଲେ କେତେ ମାରିଥାନ୍ତା, ଯଦି ହାଣ୍ଡିଟା ଏମିତିକା ସେ ଉପରେ ମାରିଥାନ୍ତେ ତା ତଳେ କିଛି ଥାନ୍ତା ନା, ସେ କହିଲେ ଏମିତି କରି ସବୁ ନଷ୍ଟ କରିବୁ, ସେଇ କ୍ଷୀରକୁ ରଖିବା ପାଇଁ ଯାଇ ତ ସେ ଆକୁ ସବୁ ନଷ୍ଟ କରିଦେବି। ତତ୍ତଳେ ଆଉ ଏଣେ ଶବ୍ଦ ବି ହବନି, ପୁରା ତଳେ ତଳେ ମାରିଦେଲେ କ'ଣ ହବ, ଆଉ କ'ଣ ରହିବ, କ'ଣ ସବୁ ହାରି ପଳେଇଲା, ଆଉ କ'ଣ ସବୁ ସବୁ ନଷ୍ଟ କରିଦେବି, କାହିଁକି ମୋତେ ଛାଡ଼ିକି ଗଲେ। ଦୃଶଦସ୍ମନା ଅର୍ଥ ଶିଳାପୁତ୍ରେଣ, ଶିଳପୁତ୍ରରେ ନିଶବ୍ଦ ଛିଦ୍ରାର୍ଥମ ତତ୍ତଲେ ଇତି ଗେୟମ, ଶବ୍ଦ ହବନି ନିଶବ୍ଦ ଛିଦ୍ର ପାଇଁ, ତତ୍ତଲେ ଇତି ଗେୟମ ତା ତଳେ ବୋଲି ଜାଣ। ଅନ୍ତର ଗୃହାଭ୍ୟନ୍ତରମ ହୟଙ୍ଗମମ ହ୍ୟଗୋ ଦୁହସ୍ୟମ ସଦ୍ୟ ନବନୀତ, ହୟଙ୍ଗମ ଶବ୍ଦ ଅର୍ଥ କରୁଛନ୍ତି। ତେଣୁ ଚିନ୍ତା କଲେ ବର୍ତ୍ତମାନ ଯିବି କୁଆଡ଼େ, କାହିଁକି କାହିଁକି ଯିବି କୁଆଡ଼େ, ସେତେବେଳେ ଧାଇଁ ପଳେଇଲିନି କାହିଁକି, କୃଷ୍ଣ ଜାଣିଦେଲେଣି ମୁଁ ଗୋଟେ ବଡ଼ ଭୁଲ କରିଦେଲି, କ'ଣ ଦଧି ଭାଣ୍ଡଟାକୁ ଭାଙ୍ଗିଦେଲି, ବଡ଼ ଭୁଲ ହେଇଗଲା, ଫଳରେ ସେ ତ ଦୌଡ଼ି ପଳେଇଥାନ୍ତେ କୁଆଡ଼େ, କାହିଁ ଯାଇପାରୁନାହାନ୍ତି, କାହିଁ ଯାଇପାରୁନାହାନ୍ତି, କେଉଁ ସମୟ ସେଟା, ଭୋର ଭୋର ସମୟ ନା, ଅନ୍ଧାର ଅନ୍ଧାର ସମୟ, ଅନ୍ଧାର ସମୟରେ ଡର ଲାଗିବ, ନହେଲେ ସିଏ ରହିଥାନ୍ତେ କୁଆଡ଼େ ଚିଲା ମାରିକି ଯାଇକି କୁଆଡ଼େ 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 ଡିଆଁ ମାରିକି ପଳେଇଥାନ୍ତେ ଆଉ ତାଙ୍କୁ ପାରିଥାନ୍ତେ, ଆଉ ଯେତେବେଳେ ଲୀଳା ହବ ସେ ଏମିତି ସମୟରେ ଭାଙ୍ଗି ଡର ଲାଗୁଛି, ବାହାରୁ ଗଲା ମାନେ ସେ ଭୋର 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 ସମୟ ଏଣେ ହେଇଛି, କିନ୍ତୁ ବାନର ମାନେ ଭୋରୁ ଆସନ୍ତି, କାହିଁକି ବାନରକୁ ତୁମେ ଜାଣିନ ବାନର କ'ଣ, ମାଙ୍କଡ଼ ମାନେ ଦେଖୁନି ତ, ମାଙ୍କଡ଼ ମାନେ ସେ ରାତିରେ ସବୁ ପ୍ଲାନ ବନେଇବେ, ବୁଢ଼ା ଯୋଉ ଥିବ କ'ଣ ତା ନା ନନ୍ତାଜୀ ହନୁ, ସେ ଉପରେ ବସି ଦେଖିବ କାଲି କୁଆଡ଼େ ଯିବା, କାଲି ସାନ ମଳବସନ୍ତ ଯିବା କି ବଡ଼ ମଳବସନ୍ତ ଯିବା କି ସେ ଗାଁଟା କ'ଣ ସୁବଳା ଗାଁକୁ ଯିବା, ସିଏ ଉପରେ ତାର ପ୍ଲାନ କରିଥିବ, କିମ୍ବା ତୁମର ଏଠି ଦେଖିଦେଲା ଏଠି ବାଡ଼ିରେ ମୁଗ ଅଛି ଧାନ ଅଛି କ'ଣ ଖାଇବାର ଜିନିଷ, ସେ ସେଇଠି ରହିଥିବ, ଭୋରୁ ଆସ କାରଣ ତାଙ୍କୁ ଶୀଘ୍ର ଭୋକ ଲାଗେ, ତାଙ୍କୁ ଶୀଘ୍ର ଭୋକ ଲାଗୁନି, କାହିଁକି ସେ ଶୋଇଲେ ବା ଶୀଘ୍ର ସନ୍ଧ୍ୟାବେଳେ ଶୋଇଯାଏନି, ମାଙ୍କଡ଼ ମାଙ୍କଡ଼ କ'ଣ ସେ ତାଙ୍କ ଗଛକୁ ଧରିକି ତାଙ୍କର ଶୋଇବେ ଶାଖା ମୃଗ, ଆଉ ହଜାର ଯେଉଁମାନେ ଶୀଘ୍ର ଶୋଇବେ ତାଙ୍କୁ ଶୀଘ୍ର ଭୋକ ଲାଗିବ, ରାତି ମାନେ ପାକ କ୍ରିୟା ହେଲା, ଆମେ ତ ରାତି 10ଟାରେ ଖାଇବା ଆଉ ହଜମ କୋଉଠୁ, ସେ କାର୍ଯ୍ୟ କରୁଥିବ ଭୋକ 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 ଲାଗୁଛି ବାନର ମାନ, ଆଚ୍ଛା ବାନର ମାନେ ସିଏ ଯାଇ ସିଏ କେମିତି ସେ କାହିଁକି ଆସିଲେ ଯଶୋଦା ଘରକୁ ନା, ଇଏ ସିଧା ପଛ କଡ଼କ ବାଟ ଖୋଲିକି ରେଡ଼ି କରି ରଖିଲେ କିଏ, କୃଷ୍ଣ କହିଲେ ଯଶୋଦା ଗୋଡ଼େଇବ ପଛପଟେ ମାରିବା ଡିଆଁ ଦେଖିବା ଘରେ ସବୁ ଦୁଇଟା କବାଟ ରହେ, କ'ଣ କୁହନ୍ତି ଦାଣ୍ଡ ଦ୍ୱାର ବାଡ଼ି ଦ୍ୱାର, ଦୁଇଟା ଦ୍ୱାର ରହେ, ବାଡ଼ି ଦ୍ୱାରରେ ଝିଅ ବୋହୂ ମାନେ ବସିବେ, ଦାଣ୍ଡ ଦ୍ୱାରରେ କିଏ ପଶି ଆସିଲେ ସେ ଝିଅ ବୋହୂ ମାନେ ସବୁ ବାଡ଼ି ଦ୍ୱାର ବସିବେ, ଏବେ ଦ୍ୱାର କ'ଣ କିଛି ନାହିଁ, ଘରର ଆଗରୁ ଘରର ସବୁ ନିୟମ ରହିଥିଲା ନା, ଆଗରୁ ଘର ମୋର ଛୋଟ ବେଳେ ସବୁ କଥା ମନେ ପଡ଼ୁଛି, ଘର ଗୋଟେ ଘରେ ତାର ଏତେ ବିଧି ରହିଥିଲା, ଏ ଯୋଉ ବାଉଁଶ ପକାନ୍ତି ରୁଅ କ'ଣ ହେଟା ରୁଅ ପଡ଼ିବ କେତେ ବାଉଁଶ କଟିଯିବ, ତୁମର ଭଲ ନ ପଡ଼ିଲା ଜାଣିଛ ନା ନାହିଁ, ତୁମର ମନେ ନାହିଁ କିଛି, ତୁମେ କ'ଣ ଜାଣିଛ, ବାଉଁଶଟା ଯୋଉ ଘରଟା ତାଙ୍କର ଆଗେ ପଡ଼ିଯିବ ତାର ଗୋଟେ ମାପ ଅଛି, ସେ ଗଣ୍ଠିଟା ପଡ଼ିବାର ଅଛି ଜାଣିଛ ନା ନାହିଁ, ଗଣ୍ଠିଟା ପଡ଼ିବାର ଅଛି, ଗଣ୍ଠି ନ ପଡ଼ିବ ତାହେଲେ ତୁମର ସବୁ ଅଧା ବାଉଁଶ ପଳେଇବ ନଷ୍ଟ ହେଇକି, ମନେକର ପାଞ୍ଚ ହାତ ତିନି ଆଙ୍ଗୁଳି ହେଲା, ପାଞ୍ଚ ହାତ ତିନି ଆଙ୍ଗୁଳିରେ ଗଣ୍ଠି ପଡ଼ିବାର ଅଛି, ଗଣ୍ଠି ନ ପଡ଼ିଲେ ତ ବାଉଁଶ ରହିବନି, ଦେଖିନ ଯୋଉ ଗଜ ଉପରେ ଦିଆ ହବ ତଳେ ଗଣ୍ଠିଟା ରହିବା ଦରକାର ଅଛି ନା, ଉପରେ ବି ରହିବ ତାର ହିସାବ ହିସାବ କଲାବେଳକୁ ବାଉଁଶ କଟିଯିବ ସବୁ, ଆଉ ଗୋଟେ ଘର କରିବାର ନିୟମ ଥିଲା, କୋଉ ପାଖକୁ ଦ୍ୱାର ରଖିବେ କ'ଣ କରିବେ, ବାଡ଼ି ଦ୍ୱାର ଦାଣ୍ଡ ଦ୍ୱାର ପିଣ୍ଡା, ବାଟରେ ପିଣ୍ଡା ନଥିବ ସବୁ ପିଣ୍ଡାର ପିଣ୍ଡାରେ ବସି ସବୁ ରଖାହଉଥିଲା ନା, ନୀତିନିୟମ ସବୁ ରହିଥିଲା, ମନ୍ଦ ଉପରେ ଠିଆ ହେଲେ ବାଡ଼େଇବେ ଘରେ ମନ୍ଦ ଉପରେ ଠିଆ ପାରିବୁନି, ଆଜିକାଲି କ'ଣ ଅଛି ଏଟା କିଛି ନାହିଁ, ହେଡ଼ି ସକାଳୁ ଉଠିକି ବ୍ରସ ମାରିଥିବେ ଧୁକାର ଉଡ଼ା ସେଠି ପକାଉଥିବେ, କିଛି ନୀତିନିୟମ ଶବ୍ଦ ଗଲାନି ଆଉ ଅଛି କଣ କଳିଯୁଗ। ଆସି ବାଡ଼ି ଦ୍ୱାରଟା ଖୋଲିକି ରଖିଛନ୍ତି କିଏ, କୃଷ୍ଣ। ଯଦି ଯଶୋଦା ଆସିବ ଆସି ବାଡ଼ି ଦ୍ୱାର ଖୋଲୁ ଖୋଲୁ ମାଙ୍କଡ କଣ ଭୋକ ଲାଗିଛି, ମାଙ୍କଡ ଯାଇ ନ ଆସିଥାନ୍ତି, ସେ ଯାହା ଗଛ ପଛରେ ବସିଥିବେ, ପଛରେ ଇଏ ମାଖଣଟାକୁ ଧରିକି ବସିଛନ୍ତି କିଏ, କୃଷ୍ଣ। ଆଉ ବ୍ରଜର ତ ସମସ୍ତେ ଚିନ୍ମୟ, ସେମାନେ ତ ସବୁ ପୂର୍ବର ରାମଙ୍କର ସଖାମାନେ ସବୁ ଥିଲେ, ରାମଙ୍କୁ ସାହାଯ୍ୟ କରୁଥିଲେ। ସଦ୍ୟ ମାଖନକୁ ଧରିକି ଆସିକି କୃଷ୍ଣ, ମାଖନ କାହିଁ ଏଣେ କାନ୍ଦୁଛନ୍ତି, କାନ୍ଦିଲେ କଣ ହବ, ଯଶୋଦା ଆଉ କିଛି କହିପାରିବିନି। ମାଖନଟା କାହିଁ ଧରିଛନ୍ତି, ଯଶୋଦା ନିଜକୁ ନିଜେ ଦୋଷୀ ହେବେ, ମୁଁ ଏମିତି କାମ କରିବି, ଯଶୋଦା ନିଜେ ନିଜେ ମୋତେ କଣ ମାରିବେ, ସେ ତ ନିଜେ ନିଜେ ମନ କହି ମୋର ଭୁଲ ହେଇଯାଇଛି ଆଉ, ମୋତେ କ୍ଷୀର ଦେଲୁନୁ, ମୋତେ ଭୋକ ଲାଗିଲା, ମୋର ମାଖନ ଖାଇଲି, ମୋର ଦୋଷ କଣ, ମୋତେ କେତେ ଭୋକ ଲାଗୁଛି ଦେଖ, ମୋତେ ଅଧା ମୁଁ କ୍ଷୀର ଖାଉଛି, ମୋତେ ଛାଡ଼ିକି ଚାଲିଗଲି, ମୋତେ ଭୋକ ଲାଗୁଛି, ମୁଁ ମାଖନ ଖାଉଛି। କିନ୍ତୁ ଭୁଲଟା କରିଛନ୍ତି ସେଟା କୃଷ୍ଣ ଜାଣିଛନ୍ତି, ମୋ ଭୁଲଟା ମୋର ଅଛି, ଯଦି ମା ଇଏ ଆକ୍ସନଟା ଇଏ କାର୍ଯ୍ୟଟା ଚାଲିଛି, ଛୁଆମାନେ ଦେଖି ନାହିଁ ସେ ବଦମାସ କରିଦେଇକି ଚାଲି ଆସିଛି, ଚାଲି ଆସିକି ବହିଟା ଧରିକି ପଢ଼ୁଥିଲେ, ଜାଣିଛନ୍ତି ମୁଁ ଏଇଟା କରିଛି, ଖାଲି ଚାହିଁବେ ଗୋଟେ କୌଣସି ହିସାବରେ ମାଆଟା ଖୁସି ହେଇଯାଉ, କିନ୍ତୁ ଜାଣିଛି ମୁଁ ବଦମାସ କରିଛି, ଜାଣିଥିବେ ଆଜିକାଲି ମାଆକୁ ଅନୁଥିବେ, ମାଆକୁ ଏଣୁ ତେଣୁ କଥା ପଚାରେ, କାଳେ ମା ଜାଣିଛି କିଟା, ଖାଲି ସେ କହିଦେଲେ କି ତ ବୁଲେଇ ବୋଲିକି ସବୁ ପଚାରେ, ମା ବାପା କେତେବେଳେ ଆସିବେ, କାହିଁ ଏତେ ଆସିନାହାନ୍ତି, କାହିଁକି ଛୁଆ ଏମିତି ପଚାରେ, କାଳେ ବାପା କାନରେ ବାଜିବ ପିଟିବେ, ବାପା କେତେବେଳେ ଆସିବେ, ନା ବାପା ତ ବାପା ତ କହିଛନ୍ତି ତେଳ ଆସିବ ବୋଲି, ଆଉ କହିନା ମୁଁ ମୋତେ ଭଲ ଲାଗୁନି, ମୋ ବାପା ସାଙ୍ଗରେ ଆଜି ଖାଇବିନି, ଆଗୁତୁରା ଖାଇଦେଇ ଯାଇ ଶୋଇପଡ଼ିବ, ଜାଣିଛି ଛିଲା ମୋର ବାପା ଆସିକି ପଚାରିବ କି ତା ଘରେ ତା ଛୁଆକୁ ପିଟିଥିଲୁ କ'ଣ, ସେ ମୋତେ କହିଲା କି ତାର ଆଗୁତୁରା ଶୋଇଯିବ, ଆଉ ବାପା ତାର ଯେଉଁ ତମତମ ହେଇକି ଆସିବ, ଆସିଲା ସ୍ତ୍ରୀ ବୁଝେଇଦେବ ସେ ଖାଇକି ଛୁଆଟା ଶୋଇଲାଣି, କାହିଁକି ତା ସାଙ୍ଗରେ ଯା ଯା ଛୁଆ ଛୁଆ ଲାଗିଲେ ଗଲା, ଆଉ ଦେଖା ହେଇଥିଲା ଠୁକା ହବ, ସେ ଭୁଲ କରିଛି ଛୁଆ ନା, ସେ ଜାଣିଛି ଆଗୁତୁରା, ସେ ଖାଲି ସାଇଡ୍ ହେଇକି ରହିବ, କୃଷ୍ଣ ସେମିତି ସାଇଡ୍ ହେଇକି ରହୁଛନ୍ତି, କାଳେ କଣ ଯଶୋଦା ଯଦି କିଛି କହିବ, ଦେଖିବ ମାରିବ ପଛ କବାଟ ଖୋଲିକି ମାରିବୁ ଡିଆଁ ଦେଖିବା, କିନ୍ତୁ ସିଏ ଆଗେ ସଜବାଜ ହେଇଯାଉଛନ୍ତି, ଦୋଷଟା ମୋ ଆଡ଼କୁ ନ ଆସୁ, ତେଣୁ ମାଖନ ଆଣେ କାନ୍ଦୁଛନ୍ତି, ଏଣେ ମାଖନଟା ଧରିଛନ୍ତି, ମାନେ ମର୍କାୟ ଦଦା, କାଲି ସେ ଲୋକ ଆସିବ, ମାଙ୍କଡ ମାନଙ୍କୁ ଡାକି ଦଉଛ, ଆସ ତୁମ ଲାଗି ଚୋରି କରିଛି ଖାଇବୁନି କଣ, ତୁମ ଲାଗି ଆମେ ଚୋରି କରିଛି, ଏ ମାଙ୍କଡ କଣ ଖାଇବ ମାଖନ, ସିଏ ଟିକେ ଖାଇଦେଲା ବେଳେ ତାଙ୍କୁ ମରେ କଣ, ସିଏ ତାଙ୍କୁ ଅଠ ମାଡ଼ ଦବ ଘିଅ ଗୁଡାକ ନା, ସିଏ ଖାଉନାହାନ୍ତି, ରଖାଯାଉ କୃଷ୍ଣ ରାଗୁଛନ୍ତି, ତୁମ ମୁଁ ବ୍ରଜରେ ଚୋର ହେଇଛି ତୁମମାନଙ୍କ ପାଇଁ, ସେଠି ଲୋକମାନେ ମୋତେ ସେଠି ବ୍ରଜବାସୀମାନେ ଗୋଟା ଗୋଟି ମୋତେ କରୁଛନ୍ତି, ମୁଁ କାହା ପାଇଁ ଚୋରି କରୁଛି, ସଖାମାନଙ୍କ ପାଇଁ, ଆଜି ଯଶୋଦା ଘରୁ ଚୋରି କରିଛି କାହିଁକି, ତୁମକୁ ଭୋଜନ ଦେବାନି, ରାମ ଅବତାର ସେତୁ ବାନ୍ଧିଲା ବେଳେ ମୋତେ କେତେ ସୀତାକୁ ଆଣିଥିଲ, ତୁମେ ମୋର ସାହାଯ୍ୟ କରିଥିଲ ନା, ମୁଁ କିଛି ତୁମକୁ ଭୋଜନ ଦେଇଛି, ଆଜି ଯଶୋଦାର ମାଖନ ତୁମକୁ ଖୋଉଛି, ତୁମେ କ'ଣ ଖାଇବନି, ତାଙ୍କ ଉପରେ ରାଗି କିଣା ତମ ତମ ହଉଛନ୍ତି, କେତେ ଆକ୍ସନ ଏଣେ ଚାଲିଛି, ଯଶୋଦା ସବୁ ଆସିକି ପଛରୁ ଦେଖିବେ, ଆଗ ଆସିକି ଦେଖିବେ ଭାଣ୍ଡକୁ ଦେଖିବେ ହସିବେ, ଆଗ ଉଠ ପ୍ରଭୁ ପ୍ରଭୁ ସେଠି କୋଉଠି କରୁଥିବେ, ହଁ ସେଠି ଚିତ୍ର ଆଗା ଯଶୋଦା ଆସିକି ଗୋଟେ ଆଙ୍ଗୁଠି ଦେବେ, ଆଙ୍ଗୁଠି ଦେଇକି ଦେଖିବେ, ଆଙ୍ଗୁଠି ଦେଇ ଆଙ୍ଗୁଠି ଦେବା ଦ୍ୱାରା ଚିନ୍ତା କରିବେ, ଏଇଟା କାହା କାମ, ମୋ ସୁତସ୍ୟ କର୍ମ, ଏଇଟା ମୋ ପୁଅ କରିଥିବ ଆଉ କିଏ କରିବନି, ପ୍ରେମରେ ଭଗବାନ ଏଇଭଳି ସୁଖ ଦଉଥିଲେ ବ୍ରଜବାସୀମାନଙ୍କୁ, ଏମିତି ସୁଖ ସୁଖ ସାଗରରେ ଭସେଇ ଦେଇଥିଲେ, ଚତୁର୍ଯ୍ୟ ଲୀଳା ସବୁ ଠିକ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା, ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିଦାୟ ଗୌର।